ಅಲ್ಲಿ ಪವಿತ್ರ ಶ್ರಾವಣ ಪೂರ್ಣಿಮೆ ತಿಥಿ, ಬಳದಂಬರ ವೇಣ್ಮ ತಿಥಿ, ಚೆನ್ನಮರಾಜಿ ಜಗಮ ಈಗಾಗಲೇ ಬಳದಂಬರ ವಿಶ್ರಾಮೆ ಸಂಧ್ಯಾವೇಳೆ ನಕಲ್ ಗುಣಕೀರ್ತನ ಕರಿವಾ. ತಣ್ಣು ಬಳದೇವ್ ಜಯಂತ ಗುಣಕೀರ್ತನ ಕೊಡ್ಸಿದ್ರೆ ಆಮೇಲೆ ತಂಕರಾಜ ಗುಣಕೀರ್ತನ ಕರಿಯುವಂತ ದ್ವಿತೀಯ ಸ್ಕಂಧ ಸಪ್ತಮ ಅಧ್ಯಾಯ ಬ್ರಹ್ಮ ನಾರದ ದೇವತೆ ಕಳಿಸಂತಿ ಸ್ಥಳ ವಿಭಿನ್ನ ಅವತಾರ ನಾನು ವಿಷಯ ಬರ್ಣನಾ ಕೇಳ್ತಿಲ್ಲ ಶ್ರೀ ಸಮಯ ದಾಟಿ ಕೋಸಂತಿ ವಿನಾಥಂ ವಿದಾ ಮೇಮಿ ಮುನಯೋ ವಿಳಾಸ್ತೆ ಮಾಯಾಬಲಸ ಪುರುಷಸ್ ಕುತೂ ಬರಾಜೆ ಗಾಯಂ ಗುಣಾನ್ ದಶಶತ ನಮಹಾದಿದೇವ ಶೇಷೋ ಅಧುನಾಪಿ ಸಮವಸ್ಸತಿ ನಾಶ್ಯ ಪಾರ. ಭಗವಾನ್ಕರ ಅವತಾರ ಮಾಡ್ಕೊಂಡ್ರೆ ಬ್ರಹ್ಮನ ಕೊಡ್ಸಂತ ದ್ವಿತೀಯ ಸಪ್ತಮ ಅಧ್ಯಾಯ ಬ್ರಹ್ಮ ಯಾವ ಕೋಸಂತಿ ಜೆ ಸೇಯು ಭಗವಾನ್ಕರ ಅನ್ಯಮಾನಕರ ಅನ್ಯ ಅವತಾರ ಮಾನಕ ವಿಷಯ ಸಾಮಾನ್ಯ ಅಲ್ಪ ಕಿಛಿ ಕಿಛಿ ವರ್ಣನಾ କଲେ ಇದು ଭଗବାନ କୃଷ୍ଣଙ୍କର ଏବଂ ବଳରାମଙ୍କର ଯେତେବେଳେ ବର୍ଣ୍ଣନା କରାଯାଉଛି ସେ ସମୟରେ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି. ତେଣୁ ଅନ୍ତିମରେ କହୁଛନ୍ତି ବ୍ରହ୍ମା ଯେ ସେ ଭଗବାନଙ୍କର ନାନ୍ତମ ବିଦା ମେହମୁନି ତାଙ୍କର ଅନ୍ତ ଆମେ କେହି ଜାଣିପାରୁ ନାହୁଁ, ମୁଁ ଜାଣିପାରୁ ନାହିଁ, ମୁନୟ ବିଲାସ୍ତି ଆପଣଙ୍କର ଯେ ଅଗ୍ର ନାରଦଙ୍କର ଅଗ୍ର ହେଉଛନ୍ତି କିଏ ଅଗ୍ରଜ ଶିବଜୀ ସନତ କୁମାର ଏମାନେ ସବୁ ପ୍ରଥମେ ବ୍ରହ୍ମାଙ୍କର ଚାରି ପୁତ୍ର ହେଇଥିଲେ ସନକ ସନାତନ ସନମାନ ସନତ କୁମାର. ତାପରେ ଯେତେବେଳେ ସେ କ'ଣ ପ୍ରଜା ସୃଷ୍ଟି କରିବା ପାଇଁ ଅସ୍ୱୀକାର କଲେ ସେତେବେଳେ ବ୍ରହ୍ମାଙ୍କର କ୍ରୋଧରୁ ଶିବଜୀ ଜାତ ହେଲେ. ତାପରେ ଶିବଜୀ ଯେତେବେଳେ ପ୍ରଜା ସୃଷ୍ଟି କରୁଥିଲେ ସେତେବେଳେ ସବୁ ଭୌତିକ ଜଗତ ଧ୍ୱଂସ ହେବା ଭଳି ପ୍ରଜା ସୃଷ୍ଟି କଲେ ଭୂତ ପ୍ରେତ ରାକ୍ଷସୀମାନଙ୍କୁ. ତେଣୁ ବ୍ରହ୍ମା କହିଲେ ତମର ଯେଉଁ ସୃଷ୍ଟି କରୁଛୁ ସେଥିଥାଉ ବର୍ତ୍ତମାନ ଧ୍ୟାନ କର. ତେଣୁ ତାପରେ ସିଏ ବିଶେଷ ଭାବରେ ଦଶ ଜଣ ପୁତ୍ରକୁ ସୃଷ୍ଟି କରିଥିଲେ ବହୁତ ପ୍ରସିଦ୍ଧ ପୁତ୍ରମାନେ କିଏ କିଏ କ'ଣ ଅତ୍ରି ମରିଚି ଅଙ୍ଗିରସ ପୁଲସ୍ତ ଉଲହ କ୍ରତୁ ଭୃଗୁ ବଶିଷ୍ଠ ଦକ୍ଷ ନାରଦ ଚୈବାତ୍ର ଦଶମ ଏ ଦଶ ଜଣ ପ୍ରସିଦ୍ଧ ପୁତ୍ର ନାରଦ ଚାରି ଥିଲେ. ତେଣୁ ନାରଦର ବଡ଼ ଭାଇ ହେଉଛନ୍ତି ଚାରି କୁମାର ଏବଂ ଶିବଜୀ. ତେଣୁ ବ୍ରହ୍ମା କହୁଛନ୍ତି ନାନ୍ତଂ ବିଦା ମହମି ମୁନୟ ବୃଦାସ୍ତେ ମାୟାବଳସ୍ୟ ପୁରୁଷସ୍ୟ କୁତୁବରାଜେ. ଯେଉଁମାନେ ମାୟାର ଅଧୀନରେ ଅଛନ୍ତି ତାଙ୍କ ସେମାନେ ବହୁତ ନିକୃଷ୍ଟ ଶରୀର ଅଛନ୍ତି, ତାଙ୍କ କଥା କ'ଣ କହିବ? ହଁ ଦର୍ଶନ ଏକ ସମୟରେ ଆସିଥିଲେ ନାରଦ ସହିତ ଏ ନଅ ଜଣ ଆସିଥିଲେ. ତାଙ୍କର ବଡ଼ ଭାଇ ହେଉଛନ୍ତି ଚାରି କୁମାର ଏବଂ ଶିବଜୀ. ପ୍ରଥମେ ଚାରି କୁମାର ବ୍ରହ୍ମାଙ୍କର ଜାତି କରିଥିଲେ ମାନସ ପୁତ୍ର. ତାପରେ ଭଗବାନ ବ୍ରହ୍ମା କହୁଛନ୍ତି ନାନ୍ତଂ ବିଦା ମମି ମୁନୟ ବିଦାସ୍ତେ ମାୟାବଳସ ପୁରୁଷ କୁତୁବରାଜେ ଗାୟନ ଗୁଣାନ ଦଶଶତା ନମ ଆଦିଦେବ. ଭଗବାନ ବଳଦେବଙ୍କର ବହୁତ ବିସ୍ତାର ସବୁ ରହିଛି. ତେଣୁ ବିଶେଷ ଭାବରେ ଆଦିଦେବ ଅନନ୍ତଦେବ ସିଏ ଏଇ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡକୁ ଧାରଣ କରିଛନ୍ତି. ଏକ ଅଧ୍ୟାୟ କଣାରେ ଅନନ୍ତଦେବ ଏ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡକୁ ଧାରଣ କରିଛନ୍ତି. ଏ ବିଶ୍ୱ ବ୍ରହ୍ମାଣ୍ଡର ଆକାର ହେଉଛି 50,00,000 କୋଟି ଯୋଜନ, ମାନେ 50,00,000,000 ମାନେ 400,00,000,000 ମାଇଲ, 50,00,000,000 ଯୋଜନ ମାନେ 400,00,000,000 ମାଇଲ, 600,00,000 କିଲୋମିଟର, ଏତିକି ହେଉଛି ବିସ୍ତାର ଏ ବୌଦ୍ଧିକ ଜଗତର. ଏଇକୁ ଧାରଣ କରିଛନ୍ତି ଭଗବାନ କିଭଳି ଅନନ୍ତଦେବ ଧାରଣ କରିଛନ୍ତି, ତାଙ୍କର 1,000 ପଣାରେ ଗୋଟିଏ ପଣାରେ ରହିଛି ସୋରିଷ ଭଳି, ତେଣୁ ଆମେ ଚିନ୍ତା କରିପାରିବା ନାହିଁ. ତେଣୁ ଭଗବାନ ଏ ଯେଉଁ ଧାରଣ କରିଛନ୍ତି ଗାୟନ ଗୁଣାନ ଦଶସ୍ଥାନ ଆଦିଦେବ, ଏଇ ପୃଥିବୀକୁ ଧାରଣ କରି ମଧ୍ୟ ତାଙ୍କୁ କଷ୍ଟ ହେଉନାହିଁ, ସେ ଜାଣିପାରୁନାହାନ୍ତି କେଉଁଠି ତାଙ୍କର ଫଣାରେ କେଉଁଠି ରହିଛି ଏ ପୃଥିବୀ, ଏଇ ସମସ୍ତ ବିଶ୍ୱ ବ୍ରହ୍ମାଣ୍ଡ, କିନ୍ତୁ ସେ ଭଗବାନଙ୍କର ଗୁଣଗାନ କରୁଛନ୍ତି. ଗାୟନ ଗୁଣାନ ଦଶସ୍ଥାନ, ଦଶସ୍ଥାନ କହିଲେ 1,000 ମୁଖ ଆନନ୍ଦ ଯାହାଙ୍କର ଅନନ୍ତଦେବ, ସେ ଭଗବାନଙ୍କର ଗୁଣଗାନ କରୁଛନ୍ତି. ଶେଷ ଅଧୁନାପି ସମବସ୍ୟତି ନାଶ ପାର, ଏ ପର୍ଯ୍ୟନ୍ତ ମଧ୍ୟ ସେ ଗୁଣର ଶେଷ ହେଉ ନାହିଁ। ଭଗବାନ ବଳଦେବ ଏଇଭଳି ଭାବରେ ଭଗବାନଙ୍କ ଗୁଣଗାନ କରୁଛନ୍ତି। ଆମେ ବଳଦେବଙ୍କର ଗୁଣଗାନ କରିବା ଉପରଭଳା, କିନ୍ତୁ ବର୍ତ୍ତମାନ ବଳଦେବ ଯାହାଙ୍କର ଗୁଣଗାନ କରୁଛନ୍ତି ସେ ଭଗବାନ କୃଷ୍ଣଙ୍କର ଆମେ କିଛି ଅଳ୍ପ କିଛି ସମୟ ଭଗବାନ କଥା କରିବା, ଭଗବାନ କୃଷ୍ଣଙ୍କ କଥା। ତେଣୁ ଭଗବାନଙ୍କର ଏ ବାଲ୍ୟଲୀଳା ଛଅ ଦିନର ଲୀଳା ଆମେ ଶ୍ରବଣ କରୁଛେ। ତେଣୁ ପୁତନାଙ୍କୁ ଭଗବାନ ବଧ କଲା ପରେ ଯେଉଁ ବ୍ରଜବାସୀମାନେ ସେମାନେ ସବୁ ମୂର୍ଚ୍ଛା ହେଇଯାଇଥିଲେ, ବିଶେଷ ଭାବରେ ରୋହିଣୀ ଏବଂ ଯଶୋଦା ମା। ତାପରେ ଯେତେବେଳେ ଦେଖିଲେ ଏଭଳି ବିରାଟ ଶରୀର ଧାରଣ କରି ପୁତନା ଏଇ ଯେଉଁ କଂସର ଯେଉଁ ବଗିଚା ଥିଲା ସେ ବଗିଚାରେ ଯେଉଁ ବୃକ୍ଷ ସବୁ ଥିଲେ ସେ ବୃକ୍ଷକୁ ଚୂର୍ଣ୍ଣ ବିଚୂର୍ଣ୍ଣ କରି ସେ ସେଇଠି ପତିତ ହେଲା। ତେଣୁ ସେମାନେ ଆଶା ନଥିଲା ତାଙ୍କର ଯେ କୃଷ୍ଣ ବଞ୍ଚିଥିବେ ବୋଲି, ତାଙ୍କର ସେତେବେଳେ ନାମକରଣ ହେଇନଥିଲା, ବାଳ ବୋଲି ଶବ୍ଦ କୁହାଯାଉଛି, ତେଣୁ ନାମକରଣ କରାଯାଇନଥିଲା। କିନ୍ତୁ ଯାହା ହଉ ସେମାନେ ଦେଖିଲେ ଅକୃତ ଭୟ, ଏ ବାଳକ କୌଣସି ଭୟ ନାହିଁ ତାଙ୍କର, ଉରସି ବା ପୂତନାର ବକ୍ଷ ଦେଶରେ ସେ କ୍ରୀଡ଼ନ କରୁଛନ୍ତି ଭଗବାନ କୃଷ୍ଣ। ଆମେ ସବୁବେଳେ ଭଗବାନ କହିଦେଉଛେ କାରଣ ଆମର ପାଟିରୁ ଭଗବାନ ହିଁ ବାହାରିବ, କାରଣ ଆମର ଐଶ୍ୱର୍ଯ୍ୟ ମାଧୁର୍ଯ୍ୟ ଭାବ ନାହିଁ। କିନ୍ତୁ ବୃନ୍ଦାବନରେ ସେମାନେ ସେମାନେ କେବେ କୃଷ୍ଣଙ୍କୁ ଭଗବାନ ବୋଲି କହନ୍ତି ନାହିଁ, ଯେତେ ଭଗବାନ ତାଙ୍କର ଐଶ୍ୱର୍ଯ୍ୟ ଦେଖେଇଲେ ମଧ୍ୟ ସେ ସବୁ ବ୍ରଜେ ପ୍ରସିଦ୍ଧମ ନବନୀତ ଚୋର, ସେ ହେଉଛି ଚୋର ବୋଲି କହନ୍ତି। ଦାମୋଦର ଲୀଳା ଭଗବାନଙ୍କର ଆରମ୍ଭ ହେବ କାର୍ତ୍ତିକ ମାସରେ। ତେଣୁ ଯେତେବେଳେ ଦେଖିଲେ ବାଳକ ଖେଳୁଛନ୍ତି ସେତେବେଳେ ସେ ବହୁତ ଆନନ୍ଦିତ ହେଇ ଯାଇକି ତାକୁ ଆଣିକିରି ଆସିଲେ, ପିଲାକୁ ଆଣିକି ଆସିଲେ। ତେଣୁ ବର୍ତ୍ତମାନ ଯଶୋଦାଙ୍କୁ ପ୍ରଦାନ କରିବା ପରେ ଯଶୋଦା ରୋହିଣୀ ଭ୍ୟା ତାହା ସମାନ ବାଳସ୍ୟ ସର୍ବତର, ବର୍ତ୍ତମାନ ଯଶୋଦା ଏବଂ ରୋହିଣୀ ତାଙ୍କର ବର୍ତ୍ତମାନ ପ୍ରାଣ ଫେରିପାଇଲେ, ମୂର୍ଚ୍ଛିତ ହେଇଯାଇଥିଲେ। ଯେତେବେଳେ ଭଗବାନ ତାଙ୍କ ପୁତ୍ରକୁ ପ୍ରାପ୍ତ ହେଲେ ସେତେବେଳେ ସେ ତାଙ୍କ ପ୍ରାଣ ଫେରିପାଇଲେ। ତେଣୁ ତାଙ୍କର ସହିତ ଯେଉଁମାନେ ତାଙ୍କର ସଖୀମାନେ ଥିଲେ, ଯଶୋଦା ରୋହିଣୀଙ୍କର ସଖୀମାନେ ଥିଲେ, ଯେଉଁ ଭଗବାନଙ୍କର ସହିତ କୃଷ୍ଣଙ୍କ ସହିତ ତାଙ୍କର ବାତ୍ସଲ୍ୟ ଭାବ ଥିଲା, ଯେଉଁ ପାଞ୍ଚ ପ୍ରକାର ଭାବ ରହିଛି, ଶାନ୍ତ ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ, ଏ ପାଞ୍ଚଟି ଭାବ ରହିଛି। ତେଣୁ ରୋହିଣୀ ନନ୍ଦମା ଯଶୋଦା ନନ୍ଦ ବାବା ଆଉ ଦେବକୀ ବସୁଦେବ ଆଉ ରୋହିଣୀ ଯଶୋଦାଙ୍କର ସଖୀମାନେ ବା ବସୁଦେବଙ୍କର ସଖାମାନେ ବା ଦେବକୀଙ୍କର ସଖୀମାନେ, ମାନେ ସମସ୍ତେ ଭଗବାନଙ୍କ ସହିତ ବାତ୍ସଲ୍ୟ ରସରେ ଯୁକ୍ତ ହୋଇଛନ୍ତି। ବାତ୍ସଲ୍ୟ ରସ ରହିଛି, ବାତ୍ସଲ୍ୟ ରସରେ ଶାନ୍ତ ରସ ରହିଛି, ଶାନ୍ତ ରସ ରହିଛି, ଦାସ୍ୟ ରସ ରହିଛି, ସଖ୍ୟ ରସ ରହିଛି ଏବଂ ବାତ୍ସଲ୍ୟ ରସ ମଧ୍ୟ ରହିଛି। ଯେତେ ଉନ୍ନତରକୁ ସ୍ଥିତିକୁ ଯାଉଛନ୍ତି ସେ ମୂଳ ଗୁଣ ସବୁ ରହିଛି ସେଥିରେ। ଯେମିତି ଆମେ ଦେଖିବା ଭୌତିକ ଜଗତରେ ପାଞ୍ଚଟି ରହିଛି ତନ୍ମାତ୍ର, ଶବ୍ଦ ସ୍ପର୍ଶ ରୂପ ରସ ଏବଂ ଗନ୍ଧ। ପୃଥିବୀରେ ଏ ସବୁଯାକ ଅଛି, ଶବ୍ଦ ଅଛି, ସ୍ପର୍ଶ ଅଛି, ରୂପ ଅଛି, ରସ ଅଛି, ଗନ୍ଧ ଅଛି। କିନ୍ତୁ ପୃଥିବୀଟାର ଯେଉଁଟାକ ଆଉ ଟିକିଏ ସୂକ୍ଷ୍ମ ଜଳ, ଜଳରେ କେବଳ ଇଏ ନାହିଁ, କ'ଣ ଗନ୍ଧ ନାହିଁ, ଆଉ ସବୁ ଆଉ ଚାରିଟା ଗୁଣ ଅଛି, ସ୍ପର୍ଶ ରୂପ ରସ, ଶବ୍ଦ ସ୍ପର୍ଶ ରୂପ ରସ, ଏଇ ଚାରିଟି ଜିନିଷ ରହିଛି, ଗନ୍ଧଟି ନାହିଁ। ସେହିଭଳି ଭାବରେ ଅଗ୍ନିରେ ତିନୋଟି ଜିନିଷ ରହିଛି, ରୂପ ସ୍ପର୍ଶ ଏବଂ ଶବ୍ଦ, ଏ ତିନୋଟି ଜିନିଷ ରହିଛି, ଆଉ ରସ ଏବଂ ଗନ୍ଧ ସେଥିରେ ନାହିଁ, ଅଗ୍ନିରେ ସେସବୁ ନାହିଁ। ସେହିଭଳି ଭାବରେ ଭୂମି ଜଳ ଅଗ୍ନି ବାୟୁ, ବାୟୁରେ ଦୁଇଟି ଜିନିଷ ରହିଛି, କ'ଣ ଶବ୍ଦ ଏବଂ ସ୍ପର୍ଶ, ଏବଂ ବାୟୁ ପରେ ଆକାଶରେ କେବଳ ଗୋଟିଏ ଜିନିଷ ରହିଛି, ସେ ଶବ୍ଦ, ଶବ୍ଦ କ୍ଷୀ ଭଗବତର ପାଇଁ କହିଲେ ଶବ୍ଦ କ୍ଷୀ ଆକାଶରେ ଶବ୍ଦ, ଆକାଶରେ ଅନ୍ୟ କିଛି ନାହିଁ, ଏଇ ଏଇ ଗୋଟିଏ ତତ୍ତ୍ୱ ରହିଛି। ସେହିଭଳି ଭାବରେ ଇଏ ଯେଉଁ ବିଭିନ୍ନ ସମ୍ବନ୍ଧ ରହିଛି, ଶାନ୍ତ ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ, ତେଣୁ ଯେତେ ଉନ୍ନତ ସ୍ତରକୁ ଯିବେ ସେତେ ମୂଳ ରସଟି ରହିଥିବ, ଦାସ୍ୟରସରେ ଶାନ୍ତ ରସ ରହିଛି ଏବଂ ଦାସ୍ୟରସ ରହିଛି, ସଖ୍ୟରସରେ ଶାନ୍ତ ଦାସ୍ୟ ସଖ୍ୟ ରହିଛି, ବାତ୍ସଲ୍ୟ ରସରେ ଶାନ୍ତ ଦାସ୍ୟ ସଖ୍ୟ ସହିତ ବାତ୍ସଲ୍ୟ ରହିଛି, ଯେଉଁ ମାଧୁର୍ଯ୍ୟ ରସରେ ଶାନ୍ତ ଦାସ ସଖ୍ୟ ବାସର ସହିତ ମାଧୁର୍ଯ୍ୟ ଲାଭ କରେ। ତେଣୁ ଏମାନେ ଯଶୋଦା ରୋହିଣୀ ଏମାନେ ସବୁ ବାସର ରସରେ ଭଗବାନ ସମ୍ବନ୍ଧିତ ହେଇଥିଲେ। ତେଣୁ ସମାନ ବାଳସ ସର୍ବତ ବାଳକ ଶବ୍ଦ ବହୁବାର ବ୍ୟବହାର କରାଯାଉଛି। ତା ପୂର୍ବରୁ ମଧ୍ୟ ବାଳ ବୋଲି କୁହାଯାଇଥିଲା। ଛଅ ଦିନର ପିଲା ତା ନାମକରଣ ହେଇନି, ତେଣୁ ବାଳ ଶବ୍ଦ ସୁଖଦେବ ଗୋସ୍ୱାମୀ କହୁଛନ୍ତି। ତେଣୁ ସେଇ ବାଳକର ସର୍ବତଃ ରକ୍ଷା ବିଧଧିରେ ପୂର୍ଣ୍ଣ ଭାବରେ ରକ୍ଷା କରିବା ପାଇଁ ଭୌତିକ ଜଗତରେ ଯେଉଁ ରହିଛି ଆହାର ନିଦ୍ରା ଭୟ ମୈଥୁନ ଏ ଚାରୋଟି ଜିନିଷ ରହିଛି। ଏ ଭୟ କହିଲେ ରକ୍ଷା କେମିତି ରକ୍ଷା ହେବା ସେଇ ଜିନିଷଟା ସମସ୍ତେ ଚାହୁଁଛନ୍ତି। ପଶୁପକ୍ଷୀଠୁ ଆରମ୍ଭ କରି କୀଟ ପତଙ୍ଗ ସମସ୍ତ ଜୀବ ମନୁଷ୍ୟ ଯେତେ ଉନ୍ନତ ସ୍ତରକୁ ଗଲେ ମଧ୍ୟ ସମସ୍ତଙ୍କ ଏଇ ଚାରୋଟି ଜିନିଷ ରହିଛି ଆହାର ନିଦ୍ରା ଭୟ ମୈଥୁନ। ତେଣୁ ଏଇ ଯେଉଁ ଭୟ ବା ରକ୍ଷା କରିବା ସମସ୍ତେ ଚାହୁଁଛନ୍ତି ସୁରକ୍ଷିତ ରହିବା ପାଇଁ, କେହି ଚାହୁଁନାହାନ୍ତି ଅସୁରକ୍ଷିତ ରହିବା ପାଇଁ। ଏମିତି ଗୋଟେ ଘର କରୁଛନ୍ତି କଲପ କରୁଛି ତା ଦେହରେ, ଆଉ ଟିକେ ଯେଉଁମାନଙ୍କର ଅଧିକ ଧନ ରହିଛି ସେମାନେ ସବୁ ସିକ୍ୟୁରିଟି ଗାର୍ଡ ରଖୁଛନ୍ତି। ଏସବୁ ରଖୁଛି କେମିତି ସୁରକ୍ଷିତ ରହିବେ, କେମିତି ତାକୁ ବିପଦ ନ ଆସିବ, ସୁରକ୍ଷିତ ରହିବା ପାଇଁ ସେମାନେ ବ୍ୟବସ୍ଥା କରୁଛନ୍ତି। କିନ୍ତୁ କିଭଳି ଭାବରେ ଜଣେ ସୁରକ୍ଷିତ ରହିପାରିବ ସେଇଟାକୁ ସେମାନେ ଜାଣିପାରିନାହାନ୍ତି। କିଭଳି ସୁରକ୍ଷିତ ଜଣେ ରହିବ ସେମାନେ ଭାବୁଛନ୍ତି କ'ଣ ଭାଗବତ ଆରମ୍ଭରେ ସୁଦ୍ଧା ସୁଖଦେବ ଗୋସ୍ୱାମୀ କହୁଛନ୍ତି। ସାଧାରଣତଃ ଲୋକମାନେ ଏଇଭଳି ଭାବରେ ଯେଉଁଟା କରିବା କଥା ନୁହଁ ତାହା ହିଁ କରୁଛନ୍ତି। ସୁଖଦେବ ଗୋସ୍ୱାମୀଙ୍କୁ ପରିକୃତ ମାର୍ଗ ପ୍ରଶ୍ନ ପଚାରିଛନ୍ତି ନା ପ୍ରଥମ ସ୍କନ୍ଦ 19 ଅଧ୍ୟାୟରେ ଏ ପ୍ରଶ୍ନଟି ପଚାରି ଯେଉଁଥିରେ ଭାଗବତ ଆରମ୍ଭ ହେଇଛି। ସୁଖଦେବ ଗୋସ୍ୱାମୀ କହିଛନ୍ତି ଭାଗବତ ଯେ ଅଚା ପୃଚ୍ଛାମି ସଂସିଦ୍ଧି ଯୋଗିନା ପରମ ଗୁରୁ ପୁରୁଷ ସେ ଯତ୍ କାର୍ଯ୍ୟ ମ୍ରିୟ ମାଣସ ସର୍ବଥା ସମସ୍ତ ଅନ୍ୟ 60,000 ମଧ୍ୟ ସେମାନେ ପଚାରିଥିଲେ କିନ୍ତୁ କେହି ସେ ପ୍ରଶ୍ନର ଉତ୍ତର ଠିକ୍ ଭାବରେ ଦେଇପାରିନଥିଲେ। କିନ୍ତୁ ସୁଖଦେବ ଗୋସ୍ୱାମୀ ଯେତେବେଳେ ଆସିଲେ ସେତେବେଳେ ସେ ଏଇ ପ୍ରଶ୍ନଟାକୁ ପଚାରିଥିଲେ। ତେଣୁ ସେହି ପ୍ରଶ୍ନର ଉତ୍ତରରେ ଆମେ କେମିତି ଜୀବନରେ ଶ୍ରେଷ୍ଠ ସିଦ୍ଧି ଲାଭ କରିପାରିବା, କେତେ ଜଣ ପଚାରନ୍ତି ଆମେ କାହିଁକି ଜପ କରିବା, ସେ କଥା ସେ କାହିଁକି ସେ କହିନାହାନ୍ତି, ସେ କହିଲେ କିଭଳି ଜପ କରିବା, ସେ କହିଲେ କିଂ ଶ୍ରୋତବ୍ୟମ ଅଥ ଜାପ୍ୟମ କିଂ କର୍ତ୍ତବ୍ୟମ ନୁଭି ପବୁ ସ୍ମର୍ତ୍ତବ୍ୟମ ଭଜନୀୟ ବା ଗୁହି ଯଦ୍ବା ବିପର୍ଯ୍ୟୟ। ଆମେ ସମସ୍ତେ ଜପ କରୁଛେ, ଏମିତି କେହି ନାହାନ୍ତି ଯିଏ ଜପ କରୁନାହାନ୍ତି, କିନ୍ତୁ କିଏ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ଭଗବାନ ନାମ ଜପ କରୁଛନ୍ତି, କିଏ ଅନ୍ୟ କଥା ଭୌତିକ ଚିନ୍ତା କରୁଛନ୍ତି, ଚିନ୍ତା ମାନେ ସେ ଗୋଟେ ଜପ ଭଳିଆ ଆଉ ଚିନ୍ତା ସବୁବେଳେ ଏମିତି କାହାର ମନ ନାହିଁ ଯେ ବିନା ଚିନ୍ତାରେ ରହୁଛି। ନହିଁ କଶ୍ଚିତ କ୍ଷଣ ଅପି ଯାହାତୁ ତିଷ୍ଠତ୍ୟ କର୍ମକୁ କିଛି ନା କିଛି ମନରେ ହଉ ବା ଶରୀରରେ ହଉ ବା କର୍ମରେ ହଉ କିଛି ନା କିଛି କ'ଣ ବଚନରେ ହଉ କିଛି ନା କିଛି କର୍ମ ସେମିତି କରୁଛନ୍ତି। ଏମିତି କେତେବେଳେ ଜଣେ ପୂର୍ଣ୍ଣ ମାନେ କର୍ମ ନ କରି ରହିପାରିବ ନାହିଁ, ତେଣୁ ମନରେ କିଛି ନା କିଛି ଚିନ୍ତା କରୁଛନ୍ତି ମାନେ ସେଟା ଜପ କରୁଛନ୍ତି, କିନ୍ତୁ ଭଗବାନଙ୍କ ନାମ ଜପ କରୁନାହାନ୍ତି। ତାହେଲେ ପ୍ରଭୁପାଦ ମହାରାଜ କହୁଥିଲେ ବଙ୍ଗଳାରେ, ବଙ୍ଗଳା କଥା ଏଇଟା, ବଙ୍ଗଳାରେ ମାଆ ତା ପୁଅ ତା ମାଆକୁ କହୁଛି ମାଆ ତୁ ହରେକୃଷ୍ଣ କହ, ତୁମେ ହରେକୃଷ୍ଣ ବୋଲ। ସେ କହୁଛନ୍ତି ମା କହୁଛନ୍ତି ଅଳ୍ପ କଥା ଆମେ ବୋଲି ତ ପାରିବୁ ନା, ମାନେ ଏତେ କଥା ମୁଁ ବୋଲିପାରିବି ନାହିଁ କହିପାରିବି ନାହିଁ। ପ୍ରଭୁପାଦ କହୁଛନ୍ତି ମାନେ କେତେ ଶବ୍ଦ ସେ ବ୍ୟବହାର କଲେ କିନ୍ତୁ ହରେ କୃଷ୍ଣ ଏଇ 2 ଶବ୍ଦ ସେ ବ୍ୟବହାର କରିପାରିଲେ, 10-15 ଶବ୍ଦ ବ୍ୟବହାର ଅତ କଥା ଆମେ ବୋଲି ତ ପାରିବୁ ଏତେ କଥା କହିଲେ କିନ୍ତୁ ହରେ କୃଷ୍ଣ ସେ କହିପାରିଲେ ନାହିଁ। ତେଣୁ ସମସ୍ତେ କିଛି ନା କିଛି ଜପ କରୁଛନ୍ତି କିନ୍ତୁ କ'ଣ ଜପ କରିବା କଥା ସେଇଟା ଲୋକମାନେ ଜାଣନ୍ତି ନାହିଁ। ସେଥିପାଇଁ ପରିକୃତ ମହାରାଜଙ୍କ ପ୍ରଶ୍ନ ଥିଲା ଆମେ କ'ଣ ଜପ କରିବା, କିଂ ସ୍ୱତବ୍ୟମ ଅଥ ଜାପ୍ୟମ। ତେଣୁ ଏବଂ କେଉଁଟା କରିବା କଥା ନୁହଁ ସେଇଟା ମୋତେ କୁହନ୍ତୁ। ତେଣୁ ସୁଖଦେବ ଗୋସ୍ୱାମୀ ଏକଥା କହିଥିଲେ ସାଧାରଣତଃ ଲୋକମାନେ ଯେଉଁଟା କରିବା କଥା ନୁହଁ ତାହା ହିଁ କରୁଛନ୍ତି। ତେଣୁ ସେ ଏଇ ଯେଉଁମାନେ ସାଧାରଣତଃ ଶତକଡ଼ା 99 ଭାଗ ଲୋକ କ'ଣ କରୁଛନ୍ତି ସେଇ କଥା ହିଁ ସେ ଆରମ୍ଭ କଲେ ଭାଗବତମରେ। ସେ କହିଲେ ଶ୍ରତବ୍ୟାଧିନୀ ରାଜେନ୍ଦ୍ର ନୃଣାମ ସନ୍ଧି ସହସ୍ର ସହ ଅପଶ୍ୟତ ଆତ୍ମତତ୍ତ୍ୱ ଗୃହେଛି ଗୃହ ମେଦିନା।
ହଜାର ହଜାର କଥା ଶୁଣିବା ପାଇଁ ଅଛି,
କିନ୍ତୁ ସୁଖଦେବ ରାଜ ଋଣା ସନ୍ତୋଷ ଅପସତ ଆତ୍ମତତ୍ତ୍ୱ ବିଷୟରେ ଲୋକମାନଙ୍କର ଆଗ୍ରହ ନାହିଁ। ଅପସତ ଆତ୍ମତତ୍ତ୍ୱ ଗୃହେଶୁ ଗୃହ ମେଦିନା, ଗୃହ ଗୃହସ୍ଥ ଆଶ୍ରମ ଜଣେ ଗୋଟେ ଗୋଟେ ଆଶ୍ରମ, ସେଇଟା ଆଶ୍ରମର ଉଦ୍ଦେଶ୍ୟ ହେଉଛି ଯେମିତି ଆମେ ଏଇଠି ମନ୍ଦିର ରହିଛେ, ଆଶ୍ରମ ଇସ୍କନ ଆଶ୍ରମରେ ଆମେ ରହିଛେ, ଆଶ୍ରମ ହେଉଛି କେମିତି ଭଗବାନଙ୍କର ପୂଜା ପାଠ ହେଉଛି, ତେଣୁ ଗୃହସ୍ଥ ମଧ୍ୟ ସେଇଭଳିଆ ଗୋଟେ ଆଶ୍ରମ, ତେଣୁ ଏ ଆଶ୍ରମ ଉଦ୍ଦେଶ୍ୟ ହେଉଛି ଆମେ ସବୁକିଛି ଯଥା ପ୍ରଭୃତି ଭୂତାନ ଦେନ ସର୍ବମିଦଂ ତତ୍ତ୍ୱମ୍ ସୋପକର୍ମଣଃ ତମ ବ୍ୟର୍ଥ ସିଦ୍ଧି ବିନ୍ଦତି ମାନବ ଭଗବତୀ ଅଷ୍ଟାଦଶ ଅଧ୍ୟାୟରେ ଭଗବାନ ସୀତା କହିଲେ ଆମେ ଯେଉଁ କାର୍ଯ୍ୟ କରୁଛେ ନା କାହିଁକି, କିନ୍ତୁ ସେ କାର୍ଯ୍ୟ ଦ୍ୱାରା ଭଗବାନଙ୍କର ଆରାଧନା କରାଯିବ, ଏଇଟା ହେଉଛି ସିକ୍ରେଟ, ଏଇଟା ହେଉଛି ଗୁପ୍ତ ରହସ୍ୟ। ଯଦି କରିପାରିବେ ତାହେଲେ ସିଦ୍ଧିଙ୍କି ବିନତି ମାନବ, ତାହେଲେ ଆମେ ସିଦ୍ଧି ପ୍ରାପ୍ତ ହୋଇପାରିବା। ତେଣୁ ଲୋକମାନେ କ'ଣ କରୁଛନ୍ତି ନା ସାଧାରଣତଃ ଗୃହେଶୁ ଗୃହମେ ଦିନ ଏମିତି ହଜାର ହଜାର କଥା ଶୁଣୁଛନ୍ତି, ଆତ୍ମତତ୍ତ୍ୱ ବିଷୟରେ ଶୁଣୁନାହାନ୍ତି। ନିଦ୍ରା ଏତେ ନକ୍ତମ୍ ବ୍ୟବହାର ଚବାବୟ ଦିବା ଚାର୍ତ୍ତେ ରାଜନ କୁଟୁମ୍ବ ଭରଣୀ ନେବା ଦେହାପତ୍ୟ କଳତ୍ରାଦିଷୁ ଆତ୍ମସୈନ୍ୟସୁ ଅଶସ୍ୱ ବି ତେଷାଂ ପ୍ରମୋଦ ନିଧନ ପଶନ ବି ନ ପଶନ୍ତି। ମୋର ସୁରକ୍ଷା କଥାରେ ଏଇ ପଏଣ୍ଟ ଆସିଲା। ସେମାନେ ଭାବୁଛନ୍ତି କ'ଣ, ରାତିରେ ନିଦ୍ରାରେ କଟିଯାଉଛି ବା ସ୍ତ୍ରୀ ସାଙ୍ଗରେ କଟିଯାଉଛି, ଦିବସ ହେଲେ କେମିତି ରୋଜଗାର କରିବା, ଟଙ୍କା ରୋଜଗାର କରିବା, କୁଟୁମ୍ବ ଭରଣ କରିବା, ଏଇଥିରେ ଚାଲିଯାଉଛି, ସମୟ ବିତିଯାଉଛି। ତେଣୁ ଦେହ ତାଙ୍କର ଶରୀର ଅପତ୍ୟ ବା ପିଲା ଛୁଆ କଳତ୍ର ବା ସ୍ତ୍ରୀ ଇତ୍ୟାଦି ଏମାନେ ଆଦିଶୁ ଆଉ ଯେତେ ସବୁ ରହିଲେ ବନ୍ଧୁବାନ୍ଧବ ଇତ୍ୟାଦି ଯାହା ସବୁ ରହିଲେ ଏମାନେ ଦେହାପତ୍ୟ କଳତ୍ର ଆତ୍ମସୈନ୍ୟସୁ ସେମାନେ ଭାବୁଛନ୍ତି ଆମକୁ ରକ୍ଷା କରିବେ, ଏ ଆମର ସୈନ୍ୟ, କିଏ ପ୍ରକୃତ ରକ୍ଷା କରିପାରିବେ ସେଇଟା ସେମାନେ ଜାଣିପାରୁନାହାନ୍ତି। ସେମାନେ ଭାବୁଛନ୍ତି ଏଇମାନେ ଆମକୁ ରକ୍ଷା କରିବେ, ଦେହାପତ୍ୟ କଳତ୍ର ଆଦିଶୁ ଆତ୍ମସୈନ୍ୟସୁ ଅଶସ୍ୱପି ଅଶସ୍ୱପି, ତାଙ୍କର ନିଧନ ଦେଖିକରି ମଧ୍ୟ ସେମାନେ ଦେଖିପାରୁନାହାନ୍ତି। ତେଷାଂ ପ୍ରମୋଦ ନିଧନ ପଶ୍ଚନ ବି ନ ପଶ୍ଚନ୍ତି, ଦେଖିକରି ମଧ୍ୟ ସେମାନେ ଦେଖିପାରୁନାହାନ୍ତି, ସେମାନେ ଆମକୁ ରକ୍ଷା କରିପାରିବେ ନାହିଁ। ଆମେ ଗତକାଲି କହୁଥିଲୁ ଷଷ୍ଠ ସ୍କନ୍ଧରେ ସେ କଥା ଦେବତାମାନେ ମଧ୍ୟ ସ୍ତୁତି କରୁଛନ୍ତି। ପ୍ରକୃତରେ ଭଗବାନ ଭଗବାନ ଏକମାତ୍ର ରକ୍ଷାକର୍ତ୍ତା, ଭଗବାନଙ୍କର ଆଶ୍ରୟ ନ ନେଇ ଯିଏ ଅନ୍ୟର ଆଶ୍ରୟ ନେବ ରକ୍ଷା ପାଇବା ପାଇଁ, ସେ ରକ୍ଷା ପାଇପାରିବ ନାହିଁ, କେହି କୌଣସି କେହି ରକ୍ଷା କରିପାରିବେ ନାହିଁ। ତେଣୁ ସେ କହିଛନ୍ତି ଅବିସ୍ମିତଂ ତାଙ୍କ ପରିପୂର୍ଣ୍ଣ କାମ ସ୍ୱୈନୈବ ଲାଭେନ ସମପ୍ରଶାନ୍ତଂ ବିନା ପଶପଟ୍ଟ ପରଙ୍ଗୀ ପାଳିଶ ସୋଲାଙ୍ଗୁଳି ନାଦିତ୍ୟୁତ୍ତି ସିନ୍ଧୁ। ସାଧାରଣତଃ ଲୋକମାନେ ସିନ୍ଧୁ ପାର ହେବା ପାଇଁ ଏଇ ସେମାନେ ଜାଣୁଛନ୍ତି, ସେମାନେ ଭାବୁଛନ୍ତି ଆମେ ବ୍ୟବସ୍ଥା କରିଛୁ ସିନ୍ଧୁ ପାର ହେଇଯିବୁ, ତେଣୁ ସେ କୁକୁର ଲାଙ୍ଗୁଡ଼ର ଆଶ୍ରୟ ନେଉଛନ୍ତି। କୁକୁର ଲାଙ୍ଗୁଡ଼ର ଆଶ୍ରୟ ନେଲେ କ'ଣ ସେ ସିନ୍ଧୁ ପାର ହେଇପାରିବେ, କୁକୁର ତ ପାର ହେଇପାରିବେନି, ସେମାନେ କ'ଣ ପାର ହେଇପାରିବେ। କେବଳ ଯଦି ଆମେ ଭଗବାନଙ୍କ ଶରଣ ଯିବା ତାହେଲେ ଆମେ ପାର ହେଇପାରିବା, ସେ ପ୍ରକୃତ ରକ୍ଷକ, ଶରଣ୍ୟ ଶରଣ୍ୟମ୍, ସେ ହେଉଛି ପ୍ରକୃତ ଶରଣଦାତା, ଅନ୍ୟ କେହି ଶରଣ ଦେଇପାରିବେ ନାହିଁ। ତେଣୁକରି ଏଇଟା କୁହାଯାଇଛି ଯେ ପ୍ରହ୍ଲାଦ ମହାରାଜ ତାଙ୍କ ସ୍ତୁତିରେ କହିଛନ୍ତି ଭାଗବତ ସପ୍ତମ ସ୍କନ୍ଧ ନବମ ଅଧ୍ୟାୟରେ ନୃସିଂହଦେବଙ୍କ ସ୍ତୁତିରେ କହୁଛନ୍ତି ଯେ ଯେ ବାଳସ୍ୟ ନେହ ଶରଣ ପିତରୁ ନୃସିଂହ, ଏ ନୃସିଂହଦେବ ବାଳକମାନଙ୍କର ରକ୍ଷାକର୍ତ୍ତା ତାଙ୍କ ପିତାମାତା ହେଇପାରିବେ ନାହିଁ। ବାଳସ୍ୟ ନେହ ଶରଣ ପିତରୁ ନୃସିଂହ, ପିତାମାତାମାନେ ତାଙ୍କର ପିଲାକୁ ଯେଉଁ ରକ୍ଷା କରିବା ପାଇଁ ଭାବୁଛନ୍ତି ସେମାନେ ରକ୍ଷା କରିପାରିବେ ନାହିଁ। ନାର୍ତ୍ତସ୍ୟ ତ୍ୟାଗଦମ ଉଦନ୍ନତି ମର୍ଯ୍ୟଦ ନଉ, ନାର୍ତ୍ତସ୍ୟ ଯେଉଁମାନେ ରୋଗରେ ପଡ଼ିଛନ୍ତି ସେମାନେ ଔଷଧ ଖାଉଛନ୍ତି, ଔଷଧ ମଧ୍ୟ ତାଙ୍କ ରକ୍ଷା କରିପାରିବ ନାହିଁ। ନାର୍ତ୍ତସ୍ୟ ତ୍ୟାଗଦମ ଉଦନ୍ନତି ମର୍ଯ୍ୟଦ ନଉ, ଯେଉଁମାନେ ନଦୀରେ ବା ସମୁଦ୍ରରେ ନୌକାର ଆଶ୍ରୟ ନେଇଛନ୍ତି, ସେ ନୌକାଟା କୌଣସି କାରଣ ବୁଡ଼ିଗଲା ତାହେଲେ ସେଇଟା ମଧ୍ୟ ତାଙ୍କୁ ରକ୍ଷା କରିପାରିବ ନାହିଁ। ତତ୍ତ୍ୱ ତତ୍ ପ୍ରତିବିଧି ଇହାନ୍ତି ଚେଷ୍ଟା, ଏଇଭଳି ଭାବରେ ସମସ୍ତେ ଚେଷ୍ଟା କରୁଛନ୍ତି ରକ୍ଷା ପାଇବା ପାଇଁ, ସୁରକ୍ଷା ପାଇବା ପାଇଁ, କିନ୍ତୁ ତାବତ୍ ବିଭୁ ତନୁତା ତୋ ଦୀପିକ୍ଷିତା ନା, ଭଗବାନ ତାଙ୍କୁ ଉପେକ୍ଷା କରିଦେବେ କେହି ତାଙ୍କୁ ରକ୍ଷା କରିପାରିବେ ନାହିଁ। ଆମର ଓଡ଼ିଆ କଥା ରହିଛି ନା, ମାରେ ହରି ରକ୍ଷେ କିଏ, ରକ୍ଷେ ହରି ମାରେ କିଏ, ଭଗବାନ ଯଦି ରକ୍ଷା କରିବେ ତାକୁ କେହି ତାର କିଛି କେହି ତାକୁ ତାଙ୍କର ଅସୁବିଧା କରିପାରିବେ ନାହିଁ, ଏବଂ ଭଗବାନ ଯାହାକୁ ଉପେକ୍ଷା କରିଦେଇଛନ୍ତି ତାକୁ କେହି ରକ୍ଷା କରିପାରିବେ ନାହିଁ। ତେଣୁ ଏଠି ଏମାନେ ଯଶୋଦା ଏବଂ ରୋହିଣୀ ଏମାନେ ସବୁ ଏବଂ ଅନ୍ୟ ତାଙ୍କ ସମବୟସ୍କା ସ୍ତ୍ରୀ ଲୋକମାନେ ଗୋପୀମାନେ ସେମାନେ ସବୁ ରକ୍ଷା ବିରୋଧରେ ସମ୍ୟକ ସମ୍ୟକ କହିଲେ ପୂର୍ଣ୍ଣ ଭାବରେ ରକ୍ଷା ପ୍ରଦାନ କରିବା ପାଇଁ କ'ଣ କଲେ ନା ଗୋପୁଚ୍ଛ ଭ୍ରମଣାଦେବୀ ଗୋପୁଚ୍ଛ ଗାଭୀ ଗାଭୀର ପୁଚ୍ଛରେ ତାକୁ ଏମିତି ପୁରେଇକି ସବୁ ଭଗବାନଙ୍କ ନାମ ସବୁ ନେବେ ରକ୍ଷା କରିବା ପାଇଁ ଭଗବାନଙ୍କ ନାମ ହିଁ ରକ୍ଷା କରିବ ଭଗବାନଙ୍କୁ ମଧ୍ୟ ରକ୍ଷା କରିବା ପାଇଁ ଭଗବାନଙ୍କ ନାମ ନିଆଯାଉଛି ତେଣୁ ଭଗବାନ ଅପେକ୍ଷା ଭଗବାନ ନାମ ଆହୁରି କରୁଣା ଆହୁରି କୃପା କୃପା ମେଳେ ଗୋଟେ ନାମ ମହାତ୍ମା ନାମାଷ୍ଟକମରେ ରୂପ ଗୋସ୍ୱାମୀ ସେଇଟା କହିଛନ୍ତି ଅଧିକ ପ୍ରଭାବଶାଳୀ ନାମ ଭଗବାନଙ୍କ ଯଦିଓ ଭଗବାନ ଓ ଭଗବାନ ନାମ ଭିତରେ କୌଣସି ତଫାତ୍ ନାହିଁ କୁହାଯାଇଛି ନାମ ଚିନ୍ତାମଣି କୃଷ୍ଣ ଚୈତନ୍ୟ ରସ ବିଗ୍ରହ ପୂର୍ଣ୍ଣ ଶୁଦ୍ଧ ନିତ୍ୟମୁକ୍ତ ଅଭିନତ ନାମ ନାମିନ ଭଗବାନ ନାମ ହେଉଛି ଚିନ୍ତାମଣି ଆମେ ଯାହା ଚିନ୍ତା କରିବା ସେ ପ୍ରଦାନ କରିବେ ନାମ ଚିନ୍ତାମଣି କୃଷ୍ଣ ତାପରେ ନାମ ଚିନ୍ତାମଣି କୃଷ୍ଣ ଚୈତନ୍ୟ ରସ ବିଗ୍ରହ ଭଗବାନ ନାମ ମଧ୍ୟ ବିଗ୍ରହ ବା ଗୋଟେ ରୂପ ତା ରହିଛି ନାମର ନାମ ବିଗ୍ରହ ଯେଉଁମାନେ ଭଗବାନଙ୍କ ନାମ ନେବେ ଶୁଦ୍ଧ ନାମ ଭଗବାନଙ୍କ ନାମ ରୂପ ଗୁଣ ଲୀଳା ଇତ୍ୟାଦି ସବୁ ପ୍ରକାଶ ପାଇବ ଶୁଦ୍ଧ ନାମରେ ତେଣୁ ନାମ ଚିନ୍ତାମଣି କୃଷ୍ଣ ଚୈତନ୍ୟ ରସ ବିଗ୍ରହ ପୂର୍ଣ୍ଣ ଶୁଦ୍ଧ ନିତ୍ୟ ମୁକ୍ତ ଭଗବାନଙ୍କ ନାମ ହେଉଛି ପୂର୍ଣ୍ଣ ଏବଂ ସିଏ ହେଉଛନ୍ତି ଶୁଦ୍ଧ ଭଗବାନ ନାମ ହେଉଛି ଶୁଦ୍ଧ ଏବଂ ସିଏ ହେଉଛି ନିତ୍ୟ ଭଗବାନ ନାମ ହେଉଛି ନିତ୍ୟ ଏବଂ ମୁକ୍ତ ଭଗବାନ ଯେଭଳି ଭାବେ ମୁକ୍ତ ସେମାନେ ମଧ୍ୟ ସେଇଭଳି ଭାବେ ମୁକ୍ତ ପୂର୍ଣ୍ଣ ଶୁଦ୍ଧ ନିତ୍ୟ ମୁକ୍ତ ଅଭିନତ ନାମ ନାମିନ ଭଗବାନଙ୍କ ଏବଂ ଭଗବାନ ନାମ ଭିତରେ କୌଣସି ଭିନ୍ନତା ନାହିଁ ଅଭିନତ ନାମ ନାମିନ ତେଣୁ ଏକଥା ଆମର ଯଦିଓ ଭଗବାନ ଏବଂ ଭଗବାନ ନାମ ଭିତରେ କୌଣସି ତଫାତ୍ ନାହିଁ କିନ୍ତୁ ତଥାପି ରୂପ ଗୋସ୍ୱାମୀ ନାମାଷ୍ଟକମରେ ବର୍ଣ୍ଣନା କରିଛନ୍ତି ଯେ ଯଦିଓ ଭଗବାନଙ୍କର ନାମ ଏବଂ ଭଗବାନ ନାମ ଭିତରେ ତଫାତ୍ ନାହିଁ କିନ୍ତୁ ତଥାପି ବାଚ୍ୟ ବାଚକ ମୃତ୍ୟୁ ଦେତି ଭଗବତ ନାମ ସ୍ୱରୂପ ଦ୍ୱୟଂ ପୂର୍ବସ୍ମାତ୍ ପରମେବ ହନ୍ତକରୁଣ ତଥାପି ଜାଣିମହେ ରୂପ ଗୋସ୍ୱାମୀ ଶ୍ରୀକୃଷ୍ଣ ନାମାଷ୍ଟକମରେ କଥା କହିଛନ୍ତି ଭଗବାନ ଓ ଭଗବାନ ନାମ ଭିତରେ କ'ଣ ତଫାତ୍ ନାହିଁ ଏ ଦୁଇଟି ଯାକ ଏକା ସ୍ୱରୂପ ରହିଛନ୍ତି କିନ୍ତୁ ପୂର୍ବସ୍ମାତ୍ ଅର୍ଥାତ୍ ଭଗବାନଙ୍କଠାରୁ ପରମେବ ଭଗବାନ ନାମ ହନ୍ତକରୁଣ ଏହା ଆହୁରି କରୁଣ କରୁଣା ଭଗବାନ ନାମ ତତ୍ରାପି ଜାଣେ ମହେ ରୂପ ଗୋସ୍ୱାମୀ କହୁଛନ୍ତି ଶ୍ରୀକୃଷ୍ଣ ନାମାଷ୍ଟକମରେ ଭଗବାନଙ୍କ ଅପେକ୍ଷା ଭଗବାନ ନାମ ହେଉଛି ଆହୁରି କରୁଣାମୟ ଭଗବାନ ରାମଚନ୍ଦ୍ର ଯେତେବେଳେ ହନୁମାନଜୀ ସମୁଦ୍ର ପାର ହେବା ପାଇଁ ଚିନ୍ତା କଲେ ଭଗବାନ ନାମ ରାମଙ୍କର ନାମ ନେଲେ ରାମଙ୍କର ନାମ ନେଇକିରି ସେ ପାରି ହେଇଗଲେ କିନ୍ତୁ ଭଗବାନ ପାର ହେବା ପାଇଁ ସେତୁବନ୍ଧ ନିର୍ମାଣ କରିବାକୁ ପଡ଼ିଲା ତେଣୁ ଇଏ ହେଉଛି ଏଇ ଏଇଟା ଦେଖାଯାଉ ପ୍ରଦର୍ଶନ କରାଯାଉଛି ବା ଏଇଟା ଆର ମିନିଂ ହେଉଛି ଏଇଟା ଯେ ଭଗବାନ ଅପେକ୍ଷା ଭଗବାନ ନାମ ହେଉଛି ଆହୁରି ଅଧିକ କରୁଣାମୟ ରୂପ ଗୋସ୍ୱାମୀ ତାଙ୍କର ନାମାଷ୍ଟକମରେ କହିଛନ୍ତି ତେଣୁ ଭଗବାନ ନାମ ଚୈତନ୍ୟ ମହାପ୍ରଭୁ ଶିକ୍ଷାଷ୍ଟକମରେ ଏଇ ନାମର ମହାତ୍ମା ଉପରେ କହିଛନ୍ତି କେତେ ତାର ମହାତ୍ମା ସବୁ ରହିଛି ନାମର ସାତଟି ନାମକୁ କୁହାଯାଉଛି ସପ୍ତ ଜିହ୍ୱା ଯଜ୍ଞ ଯେଉଁ ହେଉଛି ଯଜ୍ଞରେ ଗୋଟିଏ ଶିକ୍ଷା ବାହାରୁଛି ଯଜ୍ଞ ଯେଉଁ କରୁଛନ୍ତି ସାଙ୍ଗୀୟ ଆହୁତି ଦେଇକି ଯେଉଁ ଯଜ୍ଞ ହେଉଛି ସେଥିରେ ଗୋଟିଏ ଶିକ୍ଷା ବାହାରୁଛି କିନ୍ତୁ ଇଏ ଯେଉଁ ନାମ ରୂପକ ଯଜ୍ଞ ନାମ ଯଜ୍ଞ ଏ ନାମ ଯଜ୍ଞରେ ସାତଟି ଶିକ୍ଷା ରହିଛି ସାତଟି ଜିହ୍ୱା ରହିଛି କ'ଣ କ'ଣ ଯେହେତୁ ଦର୍ପଣ ମାର୍ଜନମ୍ ଇଏ ଗୋଟିଏ ଜିହ୍ୱା ହୃଦୟକୁ ସଫା କରିଦେଉଛି ଭବ ଦାବାଗ୍ନି ନିର୍ବାପଣମ୍ ସମସ୍ତେ ଯେଉଁ ଦାବାଗ୍ନିରେ ନିର୍ବାପଣ ହେଉଛନ୍ତି ଦାବାଗ୍ନି କହିଲେ ସଂସାର ଦାବାନରେ ଯେଉଁ କହୁଛେ ବିଭିନ୍ନ ପ୍ରକାର ତ୍ରିତାପ ରହିଛି ଭୌତିକ ଜଗତରେ ଆଦି ଭୌତିକ ଆଦି ଦୈବିକ ଆଧ୍ୟାତ୍ମିକ ଇତ୍ୟାଦି ବିଭିନ୍ନ ପ୍ରକାର ଦୁଃଖ ସବୁ ରହିଛି ଏ ଭବ ଦାବାଗ୍ନି ମହା
ନିର୍ବାପଣ ଏଇଟା ଆଉ ଯେମିତି ଜଙ୍ଗଲରେ ନିଆଁ ଲାଗିଲେ ଦମକଳବାଲା ତାକୁ ଲିଭେଇ ପାରିବେ ନାହିଁ, କିନ୍ତୁ ଯଦି ବୃଷ୍ଟି ହେବ ତାହେଲେ ସେ ଲିଭିବ। ସେହିଭଳି ଭାବରେ ଏ ସଂସାର ଦାବାନଳକୁ ଲିଭେଇବା ପାଇଁ ଏକମାତ୍ର ଉପାୟ ହେଉଛି ସଂସାର ଦାବା ନଳୀଢ ଲୋକ ପ୍ରାଣାୟ କାରୁଣ୍ୟାଣ ଗୁଣାନବାସ ବନ୍ଦେ ଗୁରୁ ଶ୍ରୀଚରଣ।
ବଳଦେବ ତତ୍ତ୍ୱ ହେଉଛି ଗୁରୁତତ୍ତ୍ୱ, ଗୁରୁତତ୍ତ୍ୱ। ବଳଦେବ କାହିଁକି ଆସିଲେ ଆଗରୁ ନା, ବଳଦେବଙ୍କ କୃପା ପ୍ରାପ୍ତ ହେଲେ ଆମେ କୃଷ୍ଣଙ୍କର କୃପା ପ୍ରାପ୍ତ ହୋଇପାରିବା। ବଳଦେବ ହେଉଛନ୍ତି ଗୁରୁତତ୍ତ୍ୱ, ବଳଦେବଙ୍କର କୃପାରୁ ବଳଦେବ ଯେଉଁ ଧରୁଛନ୍ତି ହଳ ଲଙ୍ଗଳ ତାଙ୍କର ରହିଛି, ଲଙ୍ଗଳରେ ସେ ଚାଷ କରିବେ। ଲଙ୍ଗଳ ଯେମିତି କୃଷକ ଚାଷ କରେ ବାଡ଼ୁଙ୍ଗା ଇତ୍ୟାଦି ସବୁ ଫୋପାଡ଼ି ଦିଏ, ତେଣୁ ତାପରେ ଧାନଟି ଠିକ୍ ଭାବରେ ବୃଦ୍ଧି ହେବ। ସେହିଭଳି ଆମର ହୃଦୟ ରୂପ କ୍ଷେତ୍ରରେ ବଳଦେବଙ୍କ କୃପାରୁ ତାଙ୍କର ଯେଉଁ ହଳ ରହିଛି ସେ ହଳରେ ଆମର ସବୁ ଯେତେ ଅନର୍ଥ ରହିଛି, କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଏହିସବୁ ଦୂର ହେଲେ ଭଗବାନ ଆବିର୍ଭାବ ବାସୁଦେବ। ବାସୁଦେବ କହିଲେ ଶୁଦ୍ଧ ସତ୍ୟସ୍ତରର ଭଗବାନ, ତେଣୁ ବସୁଦେବ କହୁଛି, ବସୁଦେବ ଶବ୍ଦର ହେଉଛି ଶୁଦ୍ଧ ସତ୍ୟସ୍ତର। ଚତୁର୍ଦ୍ଦଶ ସ୍କନ୍ଧ ଭାଗବତର ତୃତୀୟ ଅଧ୍ୟାୟରେ କଥା ଶିବଜୀ କହୁଛନ୍ତି ସତ୍ୟଦେବଙ୍କୁ, ସତ୍ୟମ ବିଶୁଦ୍ଧମ ବସୁଦେବ ଶବ୍ଦିତମ। ବସୁଦେବ ଶବ୍ଦର ଅର୍ଥ ହେଉଛି ବିଶୁଦ୍ଧ ସତ୍ୟ, ଯେଉଁ ସ୍ତରକୁ ଗଲେ ଜଣେ ବାସୁଦେବ ଭଗବାନ ଆବିର୍ଭାବ ହେବେ। ତେଣୁ ବଳଦେବ କୃପା କରି ଆମ ହୃଦୟକୁ ଶୁଦ୍ଧ କଲେ ଭଗବାନ ଆମେ ପ୍ରାପ୍ତ ହୋଇପାରିବା, ଆମେ ବଳଦେବଙ୍କର ଗୁଣଗାନ କଲାବେଳେ ସେସବୁ କହିବା। ତେବେ ଏହିସବୁ ବିଭିନ୍ନ ରହିଛି ଶିକ୍ଷା ବା ଜିହ୍ୱା ରହିଛି ନାମରେ, ଏଇଭଳି ଭାବରେ ସବୁ ରହିଛି। ଚୈତ ଦର୍ପଣ ମାର୍ଜନ ଭବ ମହାଦେବାଗ୍ ନିର୍ବାବଣ ଶ୍ରେୟ ଗୈରବ ଚନ୍ଦ୍ରିକା ବିତରଣ, ଶ୍ରେୟଟା ଆମେ ପ୍ରାପ୍ତ ହେବା। ଲୋକମାନେ ଜାଣନ୍ତି ନାହିଁ ପ୍ରକୃତିରେ ଆମର ଶ୍ରେୟ କ'ଣ, ଅର୍ଜୁନ ସେଥିପାଇଁ ଭଗବାନ କହିଲେ ନା, ପ୍ରଭୁ କାର୍ତ୍ତନ ଦୋଷ ଉପହୃତ ସ୍ୱଭାବ ତୁଚ୍ଛାମି ତ୍ୱାମ ଧର୍ମ ସମୁଢ ଚେତା ଯତ୍ ଶ୍ରେୟ। ଶ୍ରେୟଟା କ'ଣ ଆମେ କୁହନ୍ତୁ, ଯତ୍ ଶ୍ରେୟ ଚାଲିଛି ତାଙ୍କ ଗୋଇ ତନ୍ମେ ଶିଷ୍ୟ ସ୍ତେହନ ସାଧିମାନ ତାଙ୍କର। ଶ୍ରେୟ ଏବଂ ପ୍ରେୟ ଏଇ ଦୁଇଟି ଜିନିଷ ରହିଛି। ସାଧାରଣତଃ ଲୋକମାନେ ପ୍ରେୟକୁ ଶ୍ରେୟ ହିଁ ବୋଲି ଭାବନ୍ତି, ଏ ହେଉଛି ଆମ ଜୀବନର ଲକ୍ଷ୍ୟ ବୋଲି ଭାବନ୍ତି। ଶ୍ରେୟଟା ଲୋକମାନେ ଜାଣିପାରିବେ ନାହିଁ। ଭାଗବତ ଆରମ୍ଭରେ ସ୍ୱର୍ଣ୍ଣକା ଦୃଶ୍ୟମାନେ ସେ କଥା କହିଥିଲେ ଆମର ଶ୍ରେୟଟା କ'ଣ, ତତ୍ର ତତ୍ର ଯୁଷ୍ମାନ ଭଗବତାନ ଯଦ ବିନିଶ୍ଚିତ ପୁଷାମେ ଏକାନ୍ତ ଶ୍ରେୟ, ଆମର ଶ୍ରେୟ କ'ଣ କୁହନ୍ତୁ ତନ୍ମେ, ସେଟା ସେ କଥା ପଚାରିଥିଲେ ଭୂଷାନ। ତେଣୁ ଶତକଡ଼ା ଅନୁସନ୍ଧାନ ଲୋକ ଜାଣନ୍ତି ନାହିଁ ତାଙ୍କର ଶ୍ରେୟ କେଉଁଟା, ତାଙ୍କର ପ୍ରକୃତରେ ତାଙ୍କର ମଙ୍ଗଳ କେଉଁଟା କରାଯିବ, ମଙ୍ଗଳ ବିଧାନ କେଉଁଟା ହେବ ସେମାନେ ସେ ଜାଣିପାରନ୍ତି ନାହିଁ। ପ୍ରିୟଟା ବି ସେମାନେ ଭାବନ୍ତି ଏଇଟା ଆମର ଶ୍ରେୟ ବୋଲି, କିନ୍ତୁ ଏଇ ଭଗବାନଙ୍କ ନାମ ଦ୍ୱାରା ଆମେ ଶ୍ରେୟ ପ୍ରାପ୍ତ ହେବା। କୈରବ ଚନ୍ଦ୍ରିକା ବିତରଣ, କୈରବ ଚନ୍ଦ୍ରିକା କହିଲେ ଖରାଦିନେ ଖରା ଯେଉଁ ଗରମ ହେଉଛି ଭୀଷଣ ଗରମ, ବୁଲିଲା ତ ବେଶୀ ଅଧିକ ଗରମ ହେଉଛି, ଓ ସେ ଆମର ଏଇ ଜଳାଶୟ ପାଖରେ ଅଛି ବୋଲି ଟିକେ ଆମର ରକ୍ଷା ଅଛି, ନହେଲେ ପଶ୍ଚିମ ଓଡ଼ିଶାରେ ବେଶୀ ଅଧିକ ଗରମ ରହିଛି। ତେଣୁ ଏଇ ଯେଉଁ ଖରାଦିନେ ଯେଉଁ ଗରମ ହେଉଛି ଭୀଷଣ ତପ୍ତି ତାତି ରହିଛି, ରାତିରେ ଯେଉଁ ଚନ୍ଦ୍ରକିରଣ ସେମାନେ ପ୍ରାପ୍ତ ହୁଅନ୍ତି କେତେ ଶୀତଳତା ପ୍ରାପ୍ତ ହେବେ। ସେଭଳି ଭାବରେ ଭଗବାନ ନାମରୁ ଯଦି ଆମେ ଆଶ୍ରୟ ନେବା ସେଇ କୈରବ ଚନ୍ଦ୍ରିକା ଆମେ ପ୍ରାପ୍ତ ହେବା, ଶୀତଳତା ପ୍ରାପ୍ତ ହେବା। ସେ କୈରବ ଚନ୍ଦ୍ରିକା ବିତରଣ ବିଦ୍ୟା ବଧୁ ଜୀବନମ, ବିଦ୍ୟା ପ୍ରାପ୍ତ ହେବା, ବିଦ୍ୟା ଭାଗବତା ଅବଧି, ବିଦ୍ୟା ଶ୍ରେଷ୍ଠ ବିଦ୍ୟା ହେଉଛି ସା ବିଦ୍ୟା ତନ୍ ମତିର ଜୟା, ସେ ପ୍ରକୃତ ବିଦ୍ୟା ଯେଉଁ ବିଦ୍ୟା ଦ୍ୱାରା ଆମେ ଆମର ମତି ଭଗବାନ ପାଖରେ ଲାଗିବ ସେ ହେଉଛି ଶ୍ରେଷ୍ଠ ବିଦ୍ୟା। ଭଗବତ ଗୀତାରେ ଭଗବାନ କହିଲେ ଅଧ୍ୟାତ୍ମ ବିଦ୍ୟା ବିଦ୍ୟା, ଯେତେ ବିଦ୍ୟା ଅଛି ସବୁଠାରୁ ଆମେ 18 ବିଦ୍ୟା ଆମେ କାଲି କହିବୁ ଭୁଲିଗଲୁ, 18 ବିଦ୍ୟା ରହିଛି ସେଠି ଭଗବତ ଗୀତାରେ 18 ଅଧ୍ୟାୟରେ ଏଇଟା 18 ବିଦ୍ୟା ରହିଛି ବୋଲି କୃଷ୍ଣନାଥ ଠାକୁର ତାଙ୍କ ଭାଷାରେ କହିଛନ୍ତି, ଏଇଟା ବିଷ୍ଣୁ ପୁରାଣରୁ ଉଦ୍ଧାର କରି ସେ କହିଛନ୍ତି। 18 ବିଦ୍ୟା କ'ଣ ନା, ଚାରି ବେଦ ଋକ୍ ସାମ ଯଦୁ ଅଥର୍ବ, ତାପରେ
ଛଅଟି ଅଙ୍ଗ ହେଲା କ'ଣ? ଶିକ୍ଷା, କଳ୍ପ, ବ୍ୟାକରଣ, ନିରୁକ୍ତି, ଜ୍ୟୋତିଷ ଏବଂ ଛନ୍ଦ, ଏ ଛଅଟି ଅଙ୍ଗ। ତାପରେ ମୀମାଂସା, ନ୍ୟାୟ, ଧର୍ମଶାସ୍ତ୍ର, ପୁରାଣ, ଆୟୁର୍ବେଦ, ଧନୁର୍ବେଦ, ଗାନ୍ଧର୍ବେଦ, ଅର୍ଥଶାସ୍ତ୍ର, ଏତିକି ରହୁଛି ବାରଟି ବିଦ୍ୟା ରହିଛି। ତେଣୁ ଏ ବିଦ୍ୟାମାନ ଭିତରେ ବିଦ୍ୟାନ ଅଧ୍ୟାତ୍ମ ବିଦ୍ୟା ବିଦ୍ୟାନ ଅଠଟି ବିଦ୍ୟା ଯେଉଁ ରହିଛି, ହଁ ନାଇଁ ଏମିତି ଦେଇକିରି ଯେତେ ବିଦ୍ୟା ଅଛି ଶ୍ରେଷ୍ଠ ବିଦ୍ୟା ହେଉଛି ଅଧ୍ୟାତ୍ମ ବିଦ୍ୟା। ଚାରି ବେଦ ନା ନା ଚାରି ବେଦ ଛଅଟି ଅଙ୍ଗ ଯେଉଁ ରହିଛି ସେଥିରେ କ'ଣ କ'ଣ ରହିଛି ନା ଶିକ୍ଷା, କଳ୍ପ, ବ୍ୟାକରଣ, ନିରୁକ୍ତ, ଛନ୍ଦ, ଜ୍ୟୋତିଷ, ଏ ଛଅଟି ରହିଛି ଛଡ଼ାଙ୍ଗ ଚାରିଶହ ଦଶ ଚାରି ବେଦ ଏଇ ଛଅ ମୀମାଂସା ନ୍ୟାୟ ମୀମାଂସା ନ୍ୟାୟ ଦଶ ଦୁଇ ବାର। ତାପରେ ଏ ଛଅଟି ରହିଛି ଧର୍ମଶାସ୍ତ୍ର, ପୁରାଣ, ଆୟୁର୍ବେଦ, ଧନୁର୍ବେଦ, ଗାନ୍ଧର୍ବେଦ ଏବଂ ଅର୍ଥଶାସ୍ତ୍ର। କୌଟିଲ୍ୟ ରଖିଥିଲେ ଅର୍ଥଶାସ୍ତ୍ର, ଏ ଗୋଟେ ବିଦ୍ୟା, ବହୁତ ବିଦ୍ୟା ରହିଛି ଆଧ୍ୟାତ୍ମ ବିଦ୍ୟା ବିଦ୍ୟା ନା ଯେତେ ବିଦ୍ୟା ହେବ ସବୁଠାରୁ ଶ୍ରେଷ୍ଠ ବିଦ୍ୟା ହେଉଛି ଅଧ୍ୟାତ୍ମ, ଭଗବାନଙ୍କ ସମ୍ବନ୍ଧୀୟ ଆତ୍ମା ସମ୍ବନ୍ଧୀୟ ଜ୍ଞାନ, ଏଇଟା ହେଉଛି ଶ୍ରେଷ୍ଠ ବିଦ୍ୟା। କାରଣ ଏ ବିଦ୍ୟା ଦ୍ୱାରା ଆମେ ମୁକ୍ତି ପ୍ରାପ୍ତ ହେବା। ଏ ଅନ୍ୟ ଯେଉଁ ବିଦ୍ୟା ସବୁ ରହିଛି ଭକ୍ତିମନ ଠାକୁର ଲେଖିଲେ ଜଡ଼ ବିଦ୍ୟା ଦତ୍ତ ମାୟାର ବୈଭବ ତୁମାର ଭଜନେ ବାଧା, ମୋହଜନନିଆ ଅନିତ୍ୟ ସଂସାରରେ ଜୀବକୁ କରାଏ ଗାଧା। ଯେତେ ବିଦ୍ୟା ରହିଛି ପ୍ରଭୁପାଦ ମହାରାଜ ଏ ଉଦାହରଣ ଦିଅନ୍ତି। ଯେଉଁ ପାଶ୍ଚାତ୍ୟ ଜଣେ ଫେରିକି ଆସିଥିଲେ ବହୁତ ବିରାଟ ବଡ଼ ପଣ୍ଡିତ, ସେ ଭାବୁଥିଲେ ବହୁତ କିଛି ପାଠ ପଢ଼ିଛି, ନଦୀ ପାର ହେଲା ବେଳେ ସେ ଯେଉଁ ନୌକା ନାବିକକୁ ବୋଲେ ତୁ କ'ଣ ସବୁ ପାଠ ପଢ଼ିଛୁ, ଫିଜିକ୍ସ ଜାଣିଛୁ, କେମିଷ୍ଟ୍ରି ଜାଣିଛୁ, ତହିଁ ତୋର ସବୁ ଜୀବନ ନଷ୍ଟ ହୋଇଗଲା। ତେଣୁ ନାବିକ କହିଲା ଆପଣ ଜାଣିଛନ୍ତି ସୁଇମିଂ କରିବାଟା, ସନ୍ତରଣ ପହଁରିବାଟା ଜାଣିଛନ୍ତି ନା? ପହଁରିବାଟା ଜାଣିନି ନା? ଆପଣଙ୍କର 100% ଜୀବନ ନଷ୍ଟ ହୋଇଗଲା। ପ୍ରକୃତରେ ଏଭଳି ଭାବରେ ଝଡ଼ ଆସିଲା, ସେ ନୌକାଟି ଓଲଟି ପଡ଼ିଲା ଏବଂ ସେ ଲୋକଟି ମୃତ୍ୟୁବରଣ କଲା। ତେଣୁ ଯେତେ ବିଦ୍ୟା ଥିଲେ ମଧ୍ୟ ଯଦି ଅଧ୍ୟାତ୍ମ ବିଦ୍ୟା ନାହିଁ ତାହେଲେ ସେ ବିଦ୍ୟା ସବୁ ବିଫଳ ବେକାର ସବୁ ବିଦ୍ୟା। ତେଣୁ ଏଇଭଳି ଭାବରେ ଆମେ ଏଇ ନାମର ଆଶ୍ରୟ ନେଲେ ଏ ବିଦ୍ୟା ବି ପ୍ରାପ୍ତ ହେବା। ଏ ବିଦ୍ୟାକୁ କୁହାଯାଇଛି ବଧୁ ଜୀବନ। ବଧୁ ଜୀବନ କହିଲେ ଯେମିତି ନୂଆ ବୋହୂ ଆସିଲେ ବହୁତ ନଈ ନଈକରି ଚାଲେ, ବହୁତ ସମ୍ଭ୍ରମରେ ସେ କାର୍ଯ୍ୟ କରେ, ସେଭଳି ଭାବରେ ବିଦ୍ୟା ଜଣେ ପ୍ରାପ୍ତ ହେଲାଣି। ବିଦ୍ୟା ଭଗବତ ଗୀତାରେ ଭଗବାନ କହିଲେ ନା ବିଦ୍ୟା ବିନୟ ସମ୍ପନ୍ନୀ, ବିଦ୍ୟା ଆସେ ମାନେ ସେ ବିନୟତା ଆସିବ, ବିନୟତା ନାହିଁ ମାନେ ସେ ବିଦ୍ୟା ପ୍ରକୃତ ବିଦ୍ୟା ନୁହଁ, ଜଡ଼ ବିଦ୍ୟା। ସେ ଗର୍ବ ଦେବ, ଦମ୍ଭ ଅହଙ୍କାର ସବୁ ଦେବ, ଏତେ ପାଠ ପଢ଼ିଛୁ ଏତେ ଇଏ କରୁଛୁ, ସେ ବିଦ୍ୟା। ତେଣୁ ଏଇ ବିଦ୍ୟା ଆମେ ଏଇ ଭଗବାନ ନାମ ଆଶ୍ରୟ ନେଲେ ଏ ବିଦ୍ୟା ପ୍ରାପ୍ତ ହେବା, ବିଦ୍ୟା ବଧୁ ଜୀବନ ଏବଂ ଆନନ୍ଦାନୁଭୂତି ବର୍ଦ୍ଧନମ। ଏଇ ଭଗବାନ ନାମର ଆଶ୍ରୟ ନେଲେ ଆମର ଆନନ୍ଦ ବଢ଼ି ବଢ଼ି ଚାଲିବ, ଆନନ୍ଦ ବଢ଼ି ବଢ଼ି ଚାଲିବ। ବ୍ରଜବାସୀମାନେ ସେଭଳି ଭାବରେ ଆନନ୍ଦରେ ଥିଲେ ଭଗବାନଙ୍କର, ସେମାନେ ଭଗବାନଙ୍କ ସେବାରେ ରହିଥିଲେ, ଭଗବାନ ନାମ ଏଇଠି ବର୍ଣ୍ଣନା କରାଯିବ, ସେସବୁ ଭଗବାନ ନାମ ନେଇକି ରକ୍ଷା କରିବେ, ପୁତ୍ରକୁ ରକ୍ଷା କରିବେ। ଆମେ ଯେମିତି ତିଳକ ନେଉଛେ କେଶବାୟନ, ନାରାୟଣ, ମାଧବାୟନ, ଗୋବିନ୍ଦାୟନ, କୃଷ୍ଣ, ମଧୁସୂଦନାୟନ, ଶ୍ରୀକୃଷ୍ଣ, ସବୁ ଭଗବାନଙ୍କ ନାମ ନେଉଛି ରକ୍ଷା କରିବା ପାଇଁ। ନାରାୟଣ କବଚ ଗୋଟେ ରହିଛି, ଭଗବାନଙ୍କ ବିଭିନ୍ନ ନାମ ସବୁ ରହିଛି, ଏସବୁ ବର୍ଣ୍ଣନା କରାଯିବ ଏଠାରେ। ତେଣୁ ଏହିଭଳି ଭାବରେ ବିଦ୍ୟା ହେଉଛି ଜୀବନ ଆନନ୍ଦ ମଧ୍ୟ ବର୍ଦ୍ଧନ, ପ୍ରତିପଦ ପୂର୍ଣ୍ଣାନନ୍ଦ ସ୍ୱାଦନ, ପ୍ରତି ପଦପଦେ ସେ ଅମୃତ ପ୍ରାପ୍ତ ହେଉଛି। ଭୌତିକ ଜଗତ ହେଉଛି ମୃତ ଜଗତ, ଜଣେ ସମସ୍ତେ ମୃତ୍ୟୁବରଣ କରୁଛନ୍ତି, ସବୁ ସମୟରେ ଜଣେ ମୃତ୍ୟୁ ଜଣେ ପ୍ରାପ୍ତ ହେଉଛି, ତାଙ୍କର ସେଲ୍ ଯେଉଁ ରହିଛି ମୃତ୍ୟୁଟି ନଷ୍ଟ ହେଇକା ଯାଉଛି। କିନ୍ତୁ ଭଗବାନ ନାମର ଆଶ୍ରୟ ନେଲେ ପ୍ରତିପଦରେ ଅମୃତ ସେମାନେ ପ୍ରାପ୍ତ ହେବେ, ପ୍ରତିପଦ ପୂର୍ଣ୍ଣାନନ୍ଦ ସ୍ୱାଦନ, ସର୍ବାତ୍ମ ସ୍ନାପନ, ଭଗବାନ ନାମ ଦ୍ୱାରା ପୂର୍ଣ୍ଣ ଭାବରେ ସେମାନେ ଏଇଭଳି ଭାବରେ ସୁରକ୍ଷିତ ହୋଇକି ରହିବେ, ସର୍ବାତ୍ମ ସ୍ନାପନ। ତେଣୁ ପରମ ବିଜେତେ ଶ୍ରୀକୃଷ୍ଣ ସଂକୀର୍ତ୍ତନମ, ମହାପ୍ରଭୁ ଏଇଟାକୁ ଆଶୀର୍ବାଦ ଦେଇକି ଯାଇଛନ୍ତି। ଏ କଳି ଯୁଗରେ ଯୁଗ ଧର୍ମ ହେଉଛି ନାମ କୀର୍ତ୍ତନ, ତେଣୁ ଇଏ ବିଜୟ ଲାଭ କରିବ। କିନ୍ତୁ ଭଗବତ ଗୀତାରେ ଅନ୍ତିମରେ ସଞ୍ଜୟ କହିଲେ ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁର୍ଦ୍ଧର ତତ୍ର ସେଇ ବିଜୟ ଭୂତି, ସେଠି ନିଶ୍ଚିନ୍ତ ବିଜୟ ରହିବ, ସେହିଭଳି ଭାବରେ କଳିଯୁଗରେ ଯେଉଁମାନେ ଭଗବାନଙ୍କ ନାମରେ ଆଶ୍ରୟ ନେବେ ପରମ ବିଜୟ ଦେବେ, ଖାଲି ବିଜୟ ନୁହଁ ପରମ ବିଜୟ, ଶ୍ରେଷ୍ଠ ବିଜୟ ସେମାନେ ହାସଲ କରିବେ। ଶ୍ରେଷ୍ଠ ବିଜୟ ପାଇଲେ ଭଗବାନ ପ୍ରାପ୍ତ ହେବେ, ସେମାନେ ଏଇ ଯେଉଁ ଭୌତିକ ବନ୍ଧନରୁ ସେମାନେ ମୁକ୍ତ ହେବେ, ଭଗବାନ ପ୍ରାପ୍ତ ହେବେ। ପରମ ବିଜୟ ଶ୍ରୀକୃଷ୍ଣ ସଂକୀର୍ତ୍ତନ, ଭଗବାନଙ୍କ ନାମ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଏହିଭଳି ଭାବରେ ଗୋପୀମାନେ ଯଶୋଦା ରୋହିଣୀ ଏମାନେ ସବୁ ଗୋପୁଚ୍ଛରେ ତାଙ୍କୁ ଭ୍ରମଣ କରି ବାଳକର ଚାରିପଟେ ବୁଲେଇ ବୁଲେଇ ତାପରେ ଭଗବାନଙ୍କ ନାମ ସବୁ ନେଉଛନ୍ତି, ସୋରିଷ ଇତ୍ୟାଦି ସବୁ ଦୋଷ ପକାଉଛନ୍ତି ଏବଂ ବିଭିନ୍ନ ଆବର୍ଷ ବର୍ଣ୍ଣନା କରି ବିଭିନ୍ନ ନାମ ନେଇକରି ତୁମକୁ ରକ୍ଷା କରୁଛନ୍ତି, ତୁମକୁ ପୂର୍ବ ଦିଗରେ ଆମକୁ ଭଗବାନ ରକ୍ଷା କରନ୍ତୁ, ସମୁଖ ଦିଗରେ ଏଇଭଳି ଭାବରେ ସେ ଭଗବାନଙ୍କ ନାମ ଆସନ୍ତୁ ବର୍ଣ୍ଣନା କରାଯିବ। ତେଣୁ ଆଜି ଉପସ୍ଥିତି ଆଜି ପ୍ରସାଦ ନାହିଁ ବୋଲି ଆମେ ଆତ୍ମାର ଆହାର କିଛି ଗ୍ରହଣ କଲେ, ଶରୀରର ଆହାର ଆଜି ନଥିଲେ ମଧ୍ୟ ଆତ୍ମାର ଆହାର ଆମେ ଆଜି ଗ୍ରହଣ କଲେ। ତେଣୁ ଆମର କଥା କିଛି ଶୁଣିବା ପୂର୍ବରୁ ପଚାରିବା କିଛି କାହାକୁ କିଛି ସନ୍ଦେହ ଅଛି ବା କିଛି ଯଦି କିଛି କହିପାରିବେ ଆଉ କିଛି ଅଧିକା ଆଜ୍ଞା ନା ବିଦ୍ୟାକୁ କୁହାହେଉଛି ସ୍ତ୍ରୀଲିଙ୍ଗରେ କୁହାହେଉଛି ବିଦ୍ୟା ବଧୁ ଜୀବନ, ତେଣୁ ବିଦ୍ୟା କହିଲେ ଆମେ ଯେଉଁ ବିଦ୍ୟା ପ୍ରାପ୍ତ ହେବା ବିଦ୍ୟା ଦ୍ୱାରା ଆମେ ଭଗବାନ ପ୍ରାପ୍ତ ହେବା, ହଁ ସବୁ ସବୁ ଯେତେ ଜ୍ଞାନ ଅଛି ବିଦ୍ୟା ଭୌତିକ ବିଦ୍ୟା ପରମାର୍ଥିକ ବିଦ୍ୟା ସବୁ ବିଦ୍ୟାକୁ ବିଦ୍ୟା ବୋଲି କୁହାଯାଉଛି। ନା କଂଗ୍ରେସନାଲ ଚାଣ୍ଟିଂ ସେ ତ ଏଇ ଚାଣ୍ଟିଂ ମୋର ଏଇସବୁ ରହିଛି ଫଳ ସବୁ ରହିଛି, ସାତଟି ଯେଉଁ କହିଲି ନା ସାତଟି ଫଳ ରହିଛି, ସପ୍ତ ଜୁହା ବୋଲି କୁହାଯାଉଛି, ଯଜ୍ଞର ସାତଟି ଶିଖା ରହୁଛି, ଏଇ ସବୁ ରହୁଛି, ଏଇ ସବୁଗୁଡ଼ାକ ସଂକୀର୍ତ୍ତନ ଯେଉଁ ହେଉଛି ଭଗବାନ ଆଉ ଭଗବାନ ନାମ ଭିତରେ କୌଣସି ତଫାତ ନାହିଁ, ସେ କହିଲି ଭଗବାନ ଆଉ ଭଗବାନ ନାମ ଭିତରେ କୌଣସି ତଫାତ ନାହିଁ, ତେଣୁ ଭଗବାନ ନାମ ବା ଭଗବାନ ଯେଉଁମାନେ ଆଶ୍ରୟ ନେବେ ସେମାନେ ଏଇସବୁ ପ୍ରାପ୍ତ ହେବେ, ବିଦ୍ୟା ପ୍ରାପ୍ତ ହେବେ, ଆମର ଯେଉଁ ପିତା ପୁରାଣ ମୁକ୍ତ ହେବ ଏସବୁ ରହିଛି ରହିଛି, ବେଦରେ ଶ୍ରେଷ୍ଠ ହେଉଛି ସେଇଟା ଆଉ ବିଦ୍ୟା ଭିତରେ ଶ୍ରେଷ୍ଠ ବିଦ୍ୟା ହେଉଛି ଆଧ୍ୟାତ୍ମିକ ବିଦ୍ୟା, ବିଦ୍ୟା ଯେଉଁଟାକ ପ୍ରକୃତ ବିଦ୍ୟା ହେଉଛି କ'ଣ ନା ବିଦ୍ୟା ବିନୟ ସମ୍ପନ୍ନ, ବଧୁ ଯେଉଁଭଳି ଭାବେ ବିନୟତା ଥାଏ ବିନୟ ଥାଏ ବଧୁ ନୂଆ ବୋଧ ଭିତରେ ଆସିଲେ ସେ ନଈ ନେଇକି ଚାଲିବ ସିଧା ମଧ୍ୟ ଚାଲିବ ନାହିଁ, ଅବଶ୍ୟ ଆଜିକାଲି ବି ହେଉନି କିନ୍ତୁ ଯାହା ହେଉ ବଧୁର ଅର୍ଥ ହେଉଛି ସେଇଟା କହୁଛନ୍ତି ମହାପ୍ରଭୁ କହୁଛନ୍ତି। ତେଣୁ ଯେଉଁମାନେ ଅଧିକ ବିଦ୍ୟା ଯେମିତି ଫଳ ନମ୍ନତି ଫଳନ୍ତି ବୃକ୍ଷା ବୃକ୍ଷ ଯେଉଁଗୁଡ଼ାକ ଫଳ ହେଇଗଲା ମାନେ ସେ ନଇଯିବ ଫଳ ନଥିଲେ ସେ ପୁରା ରହିବ, ସେମିତି ନମ୍ରତି ଗୁଣିନ ଜଣା ଯେଉଁମାନେ ପ୍ରକୃତରେ ଗୁଣିମା ବ୍ୟକ୍ତି ସେମାନେ ନମ୍ର ରହିବେ, ଯେଉଁମାନଙ୍କର କ'ଣ ଦମ୍ଭ ଦର୍ପ ଅଭିମାନ ସବୁ ରହିଛି ସେମାନେ ପ୍ରକୃତ ବିଦ୍ୱାନ ବ୍ୟକ୍ତି ନୁହନ୍ତି, ପ୍ରକୃତର ବିଦ୍ୟା ତାଙ୍କ ନାହିଁ, ସେ ଜଡ଼ ବିଦ୍ୟା ବା ଭୌତିକ ବିଦ୍ୟା କିଛି ପ୍ରାପ୍ତ ହୋଇଛନ୍ତି ସେଥି ସେମାନେ ଗର୍ବୀ ହୋଇକି ରହୁଛନ୍ତି, କିନ୍ତୁ ପ୍ରକୃତ ବିଦ୍ୟା ହେଉଛି ଯେଉଁମାନେ ପ୍ରକୃତ ବିଦ୍ୟା ଭୌତିକ ଜଗତରେ ମଧ୍ୟ ବିଦ୍ୟା ଯେଉଁମାନେ ପ୍ରାପ୍ତ ହେଉଛନ୍ତି ସେମାନେ ମଧ୍ୟ ଯେମିତି ଆଇନଷ୍ଟାଇନ୍ ଯେ କହୁନଥିଲେ କି ଯେ କହୁଥିଲେ ଯେ ଆମେ ସମୁଦ୍ରର ଜ୍ଞାନ ରୂପକ ସମୁଦ୍ରରୁ କେତେ ଖଣ୍ଡ ସମୁଦ୍ର ପ୍ରାପ୍ତ ହୋଇଛି ନ୍ୟୁଟନ୍ କହିଥିଲେ, ଏଇ ଯେଉଁ ବୈଜ୍ଞାନିକମାନେ ଏତେ ଉନ୍ନତ ସ୍ତରରେ ସେମାନେ କହୁଛନ୍ତି ଆମର କିଛି ଜ୍ଞାନ ବିଶେଷ ନାହିଁ, କିନ୍ତୁ ସାଧାରଣତଃ ଯେଉଁମାନେ ଟିକିଏ କିଛି ଜ୍ଞାନ ପ୍ରାପ୍ତ ହୋଇଛନ୍ତି ସେମାନେ ଭାବୁଛନ୍ତି ଆମେ ବହୁତ ବଡ଼ ଆମର ଏତେ ଉପାଧି ନିଜକୁ ଭାବୁଛନ୍ତି ସର୍ବୋପାଧି ବିନୟ ମୁକ୍ତ, ସେଥିରୁ ମୁକ୍ତ ହେଲେ ଜଣେ ଭକ୍ତି କରିବେ ସେଇଟା ଭକ୍ତିରେ ଯିବ, ତେଣୁ ଏଇ ଯେଉଁ ବିଦ୍ୟା ପ୍ରକୃତ ବିଦ୍ୟା ହେଉଛି ଭଗବାନଙ୍କ ସମ୍ବନ୍ଧ ଜ୍ଞାନ ଯେତେ ସେଇ ତ ବିଦ୍ୟାର ଫଳ ଜାଣିବ ନିଶ୍ଚୟ ଚୈତନ୍ ଭାଗବତ ଚୈତନ୍ ଚର୍ଦ୍ଦାଙ୍କୁ ବର୍ଣ୍ଣନା କରାଯାଇଛି, ଜଣେ ଥିଲେ କାଶ୍ମୀରରେ ଜଣେ ବହୁତ ବିଦ୍ୱାନ ପଣ୍ଡିତ ଥିଲେ, ସବୁଠି ସେ ସବୁ ପଣ୍ଡିତମାନଙ୍କୁ ହରାଉଥିଲେ ଯୁକ୍ତି କରି ତାଙ୍କୁ ସେ ହରେଇକିରି ଆସୁଥିଲେ, ତେଣୁ ଯେତେବେଳେ ଆସି ପହଞ୍ଚିଲେ ନବଦ୍ୱୀପରେ ନବଦ୍ୱୀପର ବିଦ୍ୱାନମାନେ ନବଦ୍ୱୀପର ବ୍ରାହ୍ମଣମାନେ ସେମାନଙ୍କର ଚିନ୍ତା ପଡ଼ିଗଲା କିନ୍ତୁ ସମସ୍ତଙ୍କୁ ହରେଇକି ଆସୁଛନ୍ତି ନା ଆମେ ତ ହାରିଯିବା ନିଶ୍ଚିତ ଭାବରେ, କିନ୍ତୁ ଅତ୍ୟପକ୍ଷେ ଆମେ ନିମାଇ ପଣ୍ଡିତକୁ ତାଙ୍କ ପାଖରେ ଭେଟ କରାଇଦେବା ନିମାୟପଟେ ହାରିଗଲେ ମଧ୍ୟ ଆମକୁ ଆଉ ଗୋଟେ ଚାନ୍ସ ମିଳିବ ତାଙ୍କ ସହିତ କଥା ହେବା ପାଇଁ, ଏଇଭଳି ଭାବୁଥିଲେ ସେମାନେ। ତେଣୁ ନିମାୟପଟେ ଯେତେବେଳେ ବସିଛନ୍ତି, ସନ୍ଧ୍ୟାବେଳେ ଆସି ପହଞ୍ଚନ୍ତି ସେ କେଶର କାଶ୍ମୀରୀ ଗଙ୍ଗା ନଦୀ କୂଳରେ, ଗଙ୍ଗାର ଜ୍ୟୋତ୍ସ୍ନା କିରଣରେ ଗଙ୍ଗା ବହୁତ ସୁନ୍ଦର ଦେଖାଯାଉଛନ୍ତି, ଜଳ ଝଲମଲ ହେଉଛନ୍ତି, ଜଳର କିରଣ ସୁନ୍ଦର ପବିତ୍ର ଶୀତଳ ପବନ ଆସୁଛି। ଏଇଭଳି ଭାବରେ ମହାପ୍ରଭୁ ତାଙ୍କର ଶିଷ୍ୟମାନଙ୍କୁ, ତାଙ୍କର ଛାତ୍ରମାନଙ୍କୁ ଶିକ୍ଷା ଦେଉଛନ୍ତି, ବ୍ୟାକରଣ ଶିକ୍ଷା ଦେଉଛନ୍ତି। ସେଇଠି ଆସି ପହଞ୍ଚିଗଲେ, କେଶର କାଶ୍ମୀର ଆସି ପହଞ୍ଚିଗଲେ। ତେଣୁ ସେ ଜାଣିଥିଲେ ନିମାୟ ପଣ୍ଡିତ ଜଣେ ଥିଲେ, ବିଦ୍ୱାନ ବ୍ୟକ୍ତି ବୋଲି, ଛୋଟ ପିଲା କିନ୍ତୁ ବହୁତ ବ୍ୟାକରଣ ଜାଣିଛନ୍ତି। ତାଙ୍କୁ ସେ ହେୟ କରୁଥିଲେ, ଇଏ କ'ଣ ବ୍ୟାକରଣ ଜାଣିଛି, ଇଏ କ'ଣ ବଡ଼, ଆମେ ସବୁ ଅଳଙ୍କାର ଇତ୍ୟାଦି ସବୁ ଜାଣିଛୁ, ସାହିତ୍ୟ ବଡ଼ ବଡ଼ କଥା ସବୁ ଜାଣିଛୁ, ଇଏ ଛୋଟ ପିଲା ବ୍ୟାକରଣ ପଢ଼ୁଛି, ଇଏ କ'ଣ ଆମ ସହିତ କଥା ହେବ, ଏମିତି ଚିନ୍ତା କରୁଥିଲେ। ତେଣୁ ସେଠି ଯେତେବେଳେ ପହଞ୍ଚିଗଲେ, ତେଣୁ ଜାଣିଲେ ନିମାୟ ପଣ୍ଡିତ ତାଙ୍କୁ ବହୁତ ଭଦ୍ର ବ୍ୟବହାର କରି ଭାବରେ ତାଙ୍କୁ ସମ୍ମାନ ପ୍ରଦର୍ଶନ କରି ତାଙ୍କୁ କହିଲେ, ଆପଣ ତ ବହୁତ ବିଦ୍ୱାନ ପଣ୍ଡିତ, ଆମେ ତ ଛୋଟ ପିଲା, ଆମକୁ କିଛି ଜ୍ଞାନ ନାହିଁ। ଏଇ ଗଙ୍ଗା ନଦୀ ଏଠି ଯେଉଁ ପ୍ରବାହିତ ହେଉଛନ୍ତି, ଏଇ ଗଙ୍ଗା ନଦୀ ଉପରେ ମହାତ୍ମା କିଛି କୁହନ୍ତୁ। ତେଣୁ ଗଙ୍ଗା ନଦୀର ମହାତ୍ମା ଉପରେ ଇଏ କେଶବ କାଶ୍ମୀର ବହୁତ ଆନନ୍ଦରେ, ବହୁତ ଖୁସି ହେଇ, ବହୁତ ଗର୍ବରେ ଘଣ୍ଟାକରେ 100 ଶ୍ଳୋକ କହିଦେଇଗଲେ। ଝଞ୍ଝାବାତ ବେଳେ କହିଗଲା, ବହୁତ ସ୍ପିଡ଼ିଲି କହିଦେଇଗଲେ, ସ୍ପିଡ଼ିଲି କହିଦେଇଗଲେ। ତେଣୁ ସିଏ ଭାବୁଛନ୍ତି, ଏ ଛୋଟ ପିଲା କ'ଣ ଜାଣିବେ, ଏ ଭଗବତ ଗୀତା ଅଛି ଯେ, ହଁ ଆମେ ଅମକ ଶ୍ଳୋକ କହୁଛନ୍ତି ବୋଲି ଆମେ କହିପାରିବା। ସେ ତ ନୂଆ ସାଙ୍ଗେ ସାଙ୍ଗେ ରଚନା କରି କହୁଛନ୍ତି, ଆଶୁକବି ସିଏ ସାଙ୍ଗେ ସାଙ୍ଗେ, ଆପଣ ଯେମିତି ଆଶୁକବି ସାଙ୍ଗେ ସାଙ୍ଗେ ରଚନା କରି କହୁଥିଲେ, ସିଏ ସେ ସେଇ ଭଳିଆରେ କହୁଥିଲେ। ତେଣୁ ସିଏ ଭାବୁଥିଲେ, ଇଏ କ'ଣ ଜାଣିବେ ଛୋଟ ପିଲା, ମୁଁ ତ ବହୁତ ବଡ଼ ବଡ଼ ଅଳଙ୍କାର ସରସ୍ୱତୀଙ୍କ କୃପାପ୍ରାପ୍ତ ହେଇଥିଲେ। ତେଣୁ ଏଇଭଳି ଭାବରେ କହିଲା ପରେ ମହାପ୍ରଭୁ ଗୋଟେ ଶ୍ଳୋକ ଉଦ୍ଧାର କଲେ, ତା ଦେହରୁ ସେ 100 ଶ୍ଳୋକ ଗୋଟେ ଶ୍ଳୋକ ଉଦ୍ଧାର କରି କହିଦେଲେ। ଏତିକି ଯେତେବେଳେ ଶୁଣିଦେଲେ, କେଶବ କାଶ୍ମୀର ଅବାକ ହେଇଗଲେ, କହିଲେ ଏ ଶ୍ଳୋକ ତ କେଉଁଠି ଲେଖା ହେଇନଥିଲା, କେଉଁ ବହିରେ ନାହିଁ, ମୁଁ ତ ସାଙ୍ଗେ ସାଙ୍ଗେ ରଚନା କଲି, ଇଏ ତ ବହୁତ ଜୋରରେ ମୋତେ କହିଲି, ବହୁତ ଶୀଘ୍ର ଶୀଘ୍ର କହିଲି, ଇଏ ପିଲାଟି କେମିତି ଏସବୁ ମନେ ରଖିଲା, କେମିତି ଆଶ୍ଚର୍ଯ୍ୟ କଥା, ଏଇଥିରେ ସେ ଆଶ୍ଚର୍ଯ୍ୟ ହେଇଗଲେ। ତାପରେ ନିମାୟ ପଣ୍ଡିତ ପଚାରିଲେ, କହିଲେ ଏଇ ଯେଉଁ ଶ୍ଳୋକଟି ରହିଛି, ଏ ଶ୍ଳୋକଟିର ଦୋଷ ଏବଂ ଗୁଣ କୁହନ୍ତୁ। ଦୋଷ ଦୋଷ କ'ଣ, ଆର କୌଣସି ଦୋଷ ନାହିଁ, ସବୁ ଗୁଣ ଅଛି, ବଡ଼ ବଡ଼ ଅଳଙ୍କାରିକ ସବୁ ଅଳଙ୍କାର ସବୁ ରଖାହେଇଛି, ତମେ ଜାଣିପାରିବ ନାହିଁ, ତମେ ବ୍ୟାକରଣ ପଢ଼ୁ, ତମେ କ'ଣ ଜାଣିଛ ନା, ମୁଁ ବ୍ୟାକରଣ ଯଦିଓ ଜାଣିନି ଅଳଙ୍କାର, କିନ୍ତୁ ମୁଁ ଶୁଣିଛି ନା, କ'ଣ ଅଛି ଦୋଷ ଅଛି ନା, ହଁ ଦୋଷ କହିବାକୁ ଆରମ୍ଭ କଲେ। ତାଦେହରେ ଆମେ ଗୋଟେ ଖାଲି କହିବା ଯେ, ତାଦେହରେ ଗୋଟେ କଥା ଥିଲା, ଭବାନୀ ଭର୍ତ୍ତୃ, ଭବାନୀ ଭର୍ତ୍ତୃ ଏଇଠାରେ ହେଉଛି ଗୋଟେ ଦୋଷ ହୋଇଛି। ଏଇଟା କ'ଣ ନା, ଭବାନୀ କହିଲେ କ'ଣ, ଭବାନୀ କହିଲେ ଭବାନୀଙ୍କ ଭବଙ୍କର ସ୍ତ୍ରୀ ପତ୍ନୀ ଭବାନୀ, ତେଣୁ ଭବାନୀ ଭର୍ତ୍ତୃ କହିଲେ ଭବଙ୍କର ପତ୍ନୀ ଭବାନୀ, ତାଙ୍କର ଆଉ ଜଣେ କିଏ ସ୍ୱାମୀ ରହିଛନ୍ତି, ଏଇଟା ଆର ଅର୍ଥ ହେଉଛି, ସେଇଟା ବୁଝାଉଛି ସେଇଟା। ତେଣୁ ଏଇଟା ଗୋଟେ ଦୋଷ ହେଇଗଲା ଅଳଙ୍କାରରେ, ଏଠି ସବୁ ଦୋଷ ରହିଛି, ବିଭିନ୍ନ ପ୍ରକାର ଦୋଷ ମହାପ୍ରଭୁ କହିବା ଆରମ୍ଭ କଲେ। ଆଜ୍ଞା ହଁ, ଭବାନୀ ଭର୍ତ୍ତୃ ଏ ଶ୍ଳୋକରେ ଏ ଶବ୍ଦ ରହିଛି, ଭବାନୀ ଭକ୍ତୃ, ମୋର ସେଇ ଗୋଟିଏ ମନ ଅଛି, ତାକୁ ଦେଖିଲେ ହବ, ସବୁ ଚୈତନ୍ୟ ତାଙ୍କୁ ବର୍ଣ୍ଣନା କରାଯାଇଛି। ତେଣୁ ଭବାନୀ ଭକ୍ତୃର ଅର୍ଥ ହେଉଛି ଯେ ଭବାନୀ ବା ଶିବଜୀଙ୍କର ବା କ'ଣ ସତୀଦେବୀ ବା କିଏ ଯେଉଁ ଦୁର୍ଗାଦେବୀଙ୍କର ଆଉ ଜଣେ କିଏ ସ୍ୱାମୀ ଅଛନ୍ତି, ଭବାନୀ ଭକ୍ତୃ, ତାର ଅର୍ଥ ହେଉଛି ଏଇଟା ବୁଝାଉଛି। ତେଣୁ ଏଇଟା ଗୋଟେ ଦୋଷ ହେଇଗଲା। ତେଣୁ ଏଇଭଳି ଭାବରେ ଅନେକ ଦୋଷ ସେ ବାହାର କଲେ, କହିଲେ ଏଇଟା ସ୍ଥୂଳ ଭାବରେ, ସୂକ୍ଷ୍ମ ଭାବରେ କହିଲେ ଆଉ ବହୁତ ଦୋଷ ରହିଛି। ତେଣୁ ଛୋଟ ପିଲାମାନେ ଯେଉଁ ଛେଳି ସବୁ ଥିଲେ ସେମାନେ ହସିବା ଆରମ୍ଭ କଲେ। ତେଣୁ ମହାପ୍ରଭୁ ତାଙ୍କୁ ମନା କଲେ, ନା ନା, ସିଏ ବର୍ତ୍ତମାନ ପରେ ଆମେ ତାଙ୍କ ସହିତ ଆଲୋଚନା କରିବା, ଦମ ହସନା, ଏମିତି କହିକିରି ତାଙ୍କୁ ବିଦା କଲେ, ସମ୍ମାନ ସହିତ ବିଦା କଲେ। ତାପରେ ରାତିରେ ସିଏ ଯାଇ ଚିନ୍ତା କରୁଛନ୍ତି, ସରସ୍ୱତୀ ଦେବୀକୁ ଚିନ୍ତା କରୁଛନ୍ତି, ତାଙ୍କର ମାନେ କିଏ ତାଙ୍କର ହେଉଛନ୍ତି ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ସରସ୍ୱତୀ ଦେବୀ, ସରସ୍ୱତୀଙ୍କ କୃପାରୁ ସେ ସବୁ ଏତେ ଜ୍ଞାନ ପ୍ରାପ୍ତ ହୋଇଥିଲେ। ତେଣୁ ମାନେ ଆଜି ଗୋଟେ ଛୋଟ ପିଲା ଦ୍ୱାରା ମୋତେ ହରାଇଦେଲେ, ତ ମନ ଦୁଃଖରେ ଆଉ ଖାଇବା ପିଇବା ନ କରି ବସିଛନ୍ତି, ସରସ୍ୱତୀଙ୍କର ଆରାଧନା କରୁଛନ୍ତି, ତାଙ୍କ ନିଦ ହୋଇଗଲା, ନିଦ ହୋଇଗଲା ଭିତରେ ସରସ୍ୱତୀ ଦେବୀ କହିଲେ, ତାଙ୍କୁ କହିଲେ, ତମେ ଯାହାଠାରୁ ପରାଜୟ ଲାଭ କଲ, ତମେ ଯେଉଁ ମନ ଦୁଃଖ କରୁଛ, ଏଇଟା ମନ ଦୁଃଖ କରିବା କଥା ନୁହଁ, ସିଏ ହେଉଛନ୍ତି ମୋର ସ୍ୱାମୀ। ଆପଣ ଯେଉଁ କହିଲେ ହଜବ୍ୟାଣ୍ଡ କଥା କହିଲେ ନା, ହଜବ୍ୟାଣ୍ଡ ହେଉଛନ୍ତି ସେଇଆ, ବିଦ୍ୟାର ହଜବ୍ୟାଣ୍ଡ ହେଉଛନ୍ତି ଭଗବାନ, ସିଏ ହେଉଛନ୍ତି ମୋର ସ୍ୱାମୀ, ସରସ୍ୱତୀ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ନା, ସେ କହିଲେ ମୋର ସ୍ୱାମୀ ହେଉଛନ୍ତି ସିଏ। ତେଣୁ ତାଙ୍କ ପାଖରେ ଶରଣ ନିଅ, ଶରଣ ନେଲେ ତୁମେ ପ୍ରକୃତରେ ବିଦ୍ୟାର ଫଳ ପ୍ରାପ୍ତ ହେବ। ତେଣୁ ଏହିଭଳି ଭାବ କହି ତାପର ଦିନ ସକାଳେ ସେ ଯାଇକି ନିମାୟ ପଣ୍ଡିତଙ୍କ ଗୃହରେ ହାଜର ହୋଇଗଲେ ଏବଂ ସେଇଠି ସେ କ୍ଷମା ଭିକ୍ଷା କରିଛନ୍ତି। ସେଇଠି ମହାପ୍ରଭୁ କହିଛନ୍ତି, ଚୈତନ୍ୟ ଭାଗବତ ବର୍ଣ୍ଣନା କରାଯାଇଛି, ସେଇ ତ ବିଦ୍ୟାର ଫଳ ଜାଣିଅ ନିଶ୍ଚୟ, ଏ ବିଦ୍ୟାର ଫଳ ହେଉଛି ସେଇଟା, ସେଇ ତ ବିଦ୍ୟାର ଫଳ ଜାଣିଅ ନିଶ୍ଚୟ, ସେଇ ସେ ବିଦ୍ୟାର ଫଳ ଜାଣିଅ ନିଶ୍ଚୟ। ଚୈତନ୍ୟ ଭାଗବତ ପ୍ରଥମ ସ୍କନ୍ଦ ବା ଆଜି ଲୀଳା 13:178 ଶ୍ଳୋକରେ ଏଇଟା କୁହାଯାଇଛି, 13 ଏସବୁ ଚୈତନ୍ୟ ଭାଗବତରେ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ସେଠି ସେ କହୁଛନ୍ତି ଯେ ଆଜ୍ଞା ଆଦିଲୀଳା ଚୈତନ୍ୟ ଭାଗବତ ହଁ ଚୈତନ୍ୟ ଆଉ ଚୈତନ୍ୟ ମଧ୍ୟରେ ବର୍ଣ୍ଣନା କରାଯାଇଛି। ମୁଁ କହିବି ସେଇଟା ଏଠି ଭାଗବତ ମାନେ ଆଦିଲୀଳା 13 ବର୍ଣ୍ଣନା କରାଯାଇଛି। ସେଠି ଯେତେବେଳେ ସରସ୍ୱତୀ ଦେବୀ ତାଙ୍କୁ କହିଲେ ଯାହାର ନାହିଁ ତୁମାର ହୋଇର ପରାଜୟ ଅନନ୍ତ ବ୍ରହ୍ମାଣ୍ଡନାଥ ସେଇ ସୁନିଶ୍ଚୟ, ତୁମେ ଯାହାଙ୍କ ପାଇଁ ପରାଜୟ ପ୍ରାପ୍ତ ହେଲ ମନ ଦୁଃଖ କରୁଛ, କିନ୍ତୁ ସିଏ ହେଉଛନ୍ତି ଅନନ୍ତ ବ୍ରହ୍ମାଣ୍ଡର ନାଥ, ସିଏ ନିଶ୍ଚିତ ଭାବରେ ମୋତେ କ'ଣ ସନ୍ଦେହ ନାହିଁ, ସେଇ ସେ ବିଦ୍ୟାର ଫଳ ଜାଣିଅ ନିଶ୍ଚୟ। ହେ କେଶବ କାଶ୍ମୀରୀ, ତୁମେ ଯେଉଁ ବିଦ୍ୟା ପ୍ରାପ୍ତ ହୋଇଥିଲ ଏ ବିଦ୍ୟାର ଫଳ କ'ଣ ଜାଣିଛ, ସେଇଟା ହେଉଛି ଜାଣ, ଏଇଟା ହେଉଛି ବିଦ୍ୟାର ଫଳ ହେଉଛି ସେଇଟା କ'ଣ ନା, କୃଷ୍ଣ ପାଦ ପଦ୍ମ ଯଦି ଚିତ୍ତ ଭିତ୍ତ ରହେ, ଭଗବାନ ପାଦ ପଦ୍ମରେ ଯଦି ଆମର ଚିତ୍ତ ବା ହୃଦୟ ରହିଲା ବା ଆମର ଧନ ଇତ୍ୟାଦି ସବୁକିଛି ଭଗବାନ ପାଦ ପଦ୍ମରେ ଅର୍ପଣ କଲେ ତାହେଲେ ସେଇଟା ହେଉଛି ପ୍ରକୃତ ବିଦ୍ୟା। ବିଦ୍ୟା ଜଣେ ପ୍ରାପ୍ତ ହୋଇଛି ମାନେ ବହୁତ ଧନ ରୋଜଗାର କରୁଛି, ସେ ଧନ ଯଦି ଭଗବାନଙ୍କ ସେବାରେ ନ ଲାଗିଲା ତାହେଲେ କ'ଣ ଆଉ ସେ ବିଦ୍ୟାର ଫଳ କ'ଣ ହେଲା। ତେଣୁ ଏଇ ଯେଉଁ ପ୍ରକୃତ ବିଦ୍ୟା ହେଉଛି ଭଗବାନଙ୍କ ସମୟରେ ଜାଣିବା। ଭାଗବତ ଗୋଟେ ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ନାରଦ ନାରଦ ଗୋଟେ ଶ୍ଳୋକ କହିଛନ୍ତି, ବ୍ୟାସଦେବ ଏ ଶ୍ଳୋକଟି କହିଛନ୍ତି, ଆମ ଶ୍ରୀମଦ ଭକ୍ତିସ୍ୱରୂପ ଦାମୋଦର ସ୍ୱାମୀ ମହାରାଜ ଏଇ ଶ୍ଳୋକଟି ସବୁବେଳେ କୁହନ୍ତି, ଏଇ ସମୟ ଯିଏ ଯେଉଁ ବିଦ୍ୟାରେ ଥାଆନ୍ତୁ ନା କାହିଁକି, ଇଦମ୍ ହିଁ ପୁଂସ ତପସ ଶ୍ରୁତ ସେବା ସୃଷ୍ଟସ୍ୟ ସୁପ୍ତସ୍ୟ ଚ ବୁଦ୍ଧି ଦତ୍ତୟ ଅଭିଚିତର୍ଚ୍ଚ କବି ବି ନିରୂପିତ ଯଦି ଉତ୍ତମ ଶ୍ଳୋକ ଗୁଣାନ ବର୍ଣ୍ଣନା। ଆପଣ ଜଣେ ଅଛନ୍ତି ସେ ଯେଉଁ ଜ୍ଞାନ ଅଛି ସେ ଜ୍ଞାନରେ ଭଗବାନଙ୍କୁ ଗୁଣଗାନ କରିବେ। ଇଦମ୍ ହିଁ ପୁଂସ ତପସ ଯିଏ ଯେଉଁ ତପସ୍ୟା କରୁଛନ୍ତି, କିଏ ଅନ୍ୟ ଶାସ୍ତ୍ର ସବୁ ଅଧ୍ୟୟନ କରିଛନ୍ତି, କିଏ ବିଭିନ୍ନ ସୁକ୍ତ ବା ବିଭିନ୍ନ ଶ୍ଳୋକ ସବୁ ପାଠ କରୁଛନ୍ତି ବା ଅନ୍ୟ ବହୁତ ବୁଦ୍ଧି ରହିଛି, ବହୁତ ବୁଦ୍ଧିମାନ ବ୍ୟକ୍ତି ରହିଛନ୍ତି, କିଏ ବହୁତ ଦାନ କରୁଛନ୍ତି, ଇଦମ୍ ହିଁ ପୁଂସ ତପସ ସୁତ ସେବା ସୃଷ୍ଟସ୍ୟ ସୁତସ୍ୟ ଚ ବୁଦ୍ଧି ଦତ୍ତ ଅଭିଚିତ କବି ବି ନିରୂପିତ। ବିଦ୍ୱାନମାନେ ଏଥିରେ କୌଣସି ଦ୍ୱିଧା କରିନାହାନ୍ତି, ଏଇଟା ନିରୂପଣ କରିଯାଇଛନ୍ତି ଯେ ଯତ୍ ଉତ୍ତମ ଶ୍ଳୋକ ଗୁଣାନ ବର୍ଣ୍ଣନ, ସେଇ ମାଧ୍ୟମରେ ଯଦି ଭଗବାନଙ୍କର ଗୁଣଗାନ କରିପାରିଲେ ତାହେଲେ ସେଇଟା ହେଉଛି ସେ ତାର ଶ୍ରେଷ୍ଠ ଫଳ ହେଉଛି, ସେଇଟା ବିଦ୍ୟାର ଫଳ ହେଉଛି ସେଇଟା ଭଗବାନ ଜାଣିବେ। ତେଣୁ ଏଇଭଳି ଭାବରେ ମହାପ୍ରଭୁ ତାଙ୍କୁ କହିଲେ, ତାପରେ ସିଏ ଆଉ ତାଙ୍କର ଯେଉଁ ପଣ୍ଡିତମାନଙ୍କୁ ପରାସ୍ତ କରିବା ସେସବୁ ଛାଡ଼ିଲେ ଭଗବାନଙ୍କୁ ଭଜନ କଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଏଇଭଳି ଭାବରେ ଏକା ଏକା କେଶ କାଶ୍ମୀରରେ ସେ ଥିଲେ, ତାଙ୍କ ନାଁ ହେଉଛି କେଶ କାଶ୍ମୀର, ଚୈତନ୍ୟ ଭାଗବତ ବର୍ଣ୍ଣନା କରାଯାଇଛି, ଚୈତନ୍ୟ ଚୈତନ୍ୟ ବର୍ଣ୍ଣନା କରାଯାଇଛି, ଚୈତନ୍ୟ ଭାଗବତରେ ଯାହା ସବୁ ବର୍ଣ୍ଣନା କରାଯାଇଛି ବିସ୍ତାର ଭାବରେ ସେ ଚୈତନ୍ୟ ଚୈତନ୍ୟରେ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି, ଏବଂ ଚୈତନ୍ୟ ଭାଗବତରେ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି ଚୈତନ୍ୟ ଚୈତନ୍ୟ ବିସ୍ତାର କରାଯାଇଛି। କାହିଁକି ନା ଚୈତନ୍ୟ ଭାଗବତଙ୍କର ଯିଏ ଯେଉଁ ବ୍ୟାସଦେବଙ୍କର ଅବତାର ହେଉଛନ୍ତି, କିଏ ଯେଉଁ ଚୈତନ୍ୟ ଭାଗବତ ରଚନା କରିଛନ୍ତି, ବୃନ୍ଦାବନ ଦାସ ଠାକୁର, ସିଏ ହେଉଛନ୍ତି ବ୍ୟାସଦେବଙ୍କର ଅବତାର। ତେଣୁ ସିଏ ଯେତେବେଳେ ଚୈତନ୍ୟ ଭାଗବତ ରଚନା କରୁଥିଲେ ସେତେବେଳେ ସେ ଭଗବାନ ଅନନ୍ତଦେବଙ୍କର ଚିନ୍ତା କରି ବା ବଳଦେବଙ୍କର ଚିନ୍ତା କରି ନିତ୍ୟାନନ୍ଦ ପ୍ରଭୁଙ୍କର ବଳଦେବ ହେଉଛନ୍ତି ନିତ୍ୟାନନ୍ଦ ପ୍ରଭୁ, ତେଣୁ ତାଙ୍କର ଆବେଶରେ ସେ ନିତ୍ୟାନନ୍ଦ ପ୍ରଭୁଙ୍କର ଲୀଳାକୁ ବିଶେଷ ଭାବେ ବର୍ଣ୍ଣନା କଲେ, ତେଣୁ ମହାପ୍ରଭୁଙ୍କର ଅନ୍ତଲୀଳାକୁ ବିସ୍ତାର ଭାବେ ବର୍ଣ୍ଣନା କରିପାରିଲେ ନାହିଁ। ତେଣୁକରି ଏ କୃଷ୍ଣଦାସ କବିରାଜ ଗୋସ୍ୱାମୀ ବୃଦ୍ଧ ବୟସରେ ଯେତେବେଳେ ଯାଇଥିଲେ ବୃନ୍ଦାବନକୁ, ନିତ୍ୟାନନ୍ଦ ପ୍ରଭୁ ତାଙ୍କୁ ପଠେଇଲେ, ତାଙ୍କ ଭାଇ ସହିତ ଗଣ୍ଡଗୋଳ ହେଲା ପଠେଇଲେ, ସେଠି ସବୁ ବୃନ୍ଦାବନବାସୀମାନେ ତାଙ୍କୁ ଅନୁରୋଧ କଲେ ଯେ ମହାପ୍ରଭୁଙ୍କର ଶେଷ ଲୀଳାକୁ ବର୍ଣ୍ଣନା କରନ୍ତୁ। ତେଣୁ ଚୈତନ୍ୟ ଭାଗବତ ଯେଉଁଟା ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, ଚୈତନ୍ୟ ଚରିତାମୃତରେ ସେଇଟା ସଂକ୍ଷିପ୍ତରେ ବର୍ଣ୍ଣନା କରାଯାଇଛି। ଏବଂ ଚୈତନ୍ୟ ଭାଗବତରେ ଯେଉଁଟା ସଂକ୍ଷିପ୍ତରେ ବର୍ଣ୍ଣନା କରାଯାଇଛି ବା ବର୍ଣ୍ଣନା କରାଯାଏ ନାହିଁ, ସେଇଟାକୁ ଚୈତନ୍ୟ ଚରିତାମୃତରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଏ ବା କମ୍ପ୍ଲିମେଣ୍ଟାରି। ହଁ, କେଉଁଟା ବିସ୍ତାର ଭାବରେ ବର୍ଣ୍ଣନା ଏଇଠି ସଂକ୍ଷେପରେ, କେଉଁଟା ସେଠି ସଂକ୍ଷେପରେ ଏଇଠି ବିସ୍ତାର ଭାବରେ କେଶବ କାଶ୍ମୀର କଥା ଦୁଇ ଜଣଙ୍କ ବର୍ଣ୍ଣନା ବା ଚୈତନ୍ୟ ଭାଗବତ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, ଚୈତନ୍ୟ ଚରିତାମୃତ ସଂକ୍ଷେପରେ ବର୍ଣ୍ଣନା କରାଯାଏ। ଏଇଟା ହେଉଛି ରୂପ ଗୋସ୍ୱାମୀଙ୍କର ଶ୍ରୀକୃଷ୍ଣ ନାମାଷ୍ଟକମ ନାମାଷ୍ଟକମ। ହଁ, ରୂପ ଗୋସ୍ୱାମୀ ଏଇଟାକୁ କହିଛନ୍ତି ବାଚ୍ୟ ବାଚକ ଭଗବାନ ଓ ଭଗବାନ ନାମ ଭିତରେ ଯଦି କିଛି ତଫାତ ନାହିଁ, ପୂର୍ବସ୍ମାତ୍ ପରମେବ ହନ୍ତ କରୁଣମ ଜାଣିମୟ, ଭଗବାନ ଠାରୁ ଭଗବାନ ନାମ ହେଉଛି ଆହୁରି କରୁଣମୟ। ତେଣୁ ଭଗବାନ ଏଠି ଭଗବାନଙ୍କୁ ରକ୍ଷା କରାଯାଉଛି ଭଗବାନ ନାମ ମାଧ୍ୟମରେ, ଭଗବାନଙ୍କୁ ଭଗବାନ ନାମରେ ରକ୍ଷା କରାଯାଉଛି, ସେଇଟା ସେ ଦେଖାଉଛନ୍ତି ଏ ମୋଠାରୁ ମୋର ନାମଟା ଅଧିକ ଗୋସ୍ୱାମୀ ଏଇଟା ଲେଖିଛନ୍ତି ଶ୍ରୀକୃଷ୍ଣ ନାମାଷ୍ଟକମରେ ବର୍ଣ୍ଣନା କରିଦିଏ। କଥା ହେଉଛି କ'ଣ କି ଇଏ ପୂର୍ଣ୍ଣ, ସବୁ ବସ୍ତୁ ପୂର୍ଣ୍ଣ, ପୂର୍ଣ୍ଣରେ କିଛି ନାହିଁ, ତାହେଲେ ଆଉ କମ୍ପାରେଟିଭ୍ ସେପରେଟିଭ୍ ସେ ଜିନିଷ ନାହିଁ, କିନ୍ତୁ ତଥାପି ସେଇଟା କୁହାଯାଉଛି ଯେମିତି ଭଗବାନ ହେଉଛନ୍ତି ପୂର୍ଣ୍ଣ, କିନ୍ତୁ ତଥାପି ତାଙ୍କୁ କୁହାଯାଉଛି ସେ ହେଉଛନ୍ତି ଦ୍ୱାରକାରେ ପୂର୍ଣ୍ଣ, ମଥୁରାରେ ପୂର୍ଣ୍ଣତର ଏବଂ ବୃନ୍ଦାବନରେ ସେ ହେଉଛନ୍ତି ପୂର୍ଣ୍ଣତମ। ପୂର୍ଣ୍ଣର କମ୍ପାରେଟିଭ୍ ସେପରେଟିଭ୍ କିଛି ନାହିଁ, ପୂର୍ଣ୍ଣ ମାନେ ପୂର୍ଣ୍ଣ ପୁର, କିନ୍ତୁ ତଥାପି ତା ଦେହରେ ରଖାହେଇଛି, ତା'ର ତାରତମ୍ୟ ସବୁ ରହିଛି, ବହୁତ ସୂକ୍ଷ୍ମ ତତ୍ଵ ସହ। ଜୟ ଶ୍ରୀ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବ କି, ଦାଇ ଗୋର ପ୍ରମାନନ୍ଦେ। ଜୟ ଶ୍ରୀ ଗୋପାଳ।